ॐ नमो भगवते वासुदेवाय, ॐ नमो भगवते वासुदेवाय। हरे कृष्ण। आज हमें प्रह्लाद महाराज की शिक्षा संबंधी द्वितीय अध्याय द्वितीय कथा द्वितीय प्रवचन प्रारंभ करवा। आम गत काली शुणुले प्रह्लाद महाराज कथा, प्रह्लाद महाराज शिक्षा कोटि कोटि वर्ष तलर कथा, कोटि कोटि ना लक्ष लक्ष वर्ष तलर कथा, ये सत्ययुगर कथा, सत्ययुगर घटना। आम बर्तमान कली युगर अच्छे, तेणु ये भाव में सत्ययुगर परिमाण हूँ 17,28,000 वर्ष, तापर त्रेतायुगर परिमाण 12,96,000 वर्ष, द्वापर युगर परिमाण 8,64,000 वर्ष। बर्तमान कलीयुग चलती, कलीयुगर परिमाण 4,32,000 वर्ष, तेणु 5,000 वर्ष जाइए कलीयुगर, आहरी 4,27,000 वर्ष रही। जे यही भाव में सत्य त्रेता द्वापर पखापाखि 40,00,000 वर्षर कथा। प्रह्लाद महाराज भगवान आसते, नृसिंहदेव आसते, आम 18 तारीख आविर्भाव तिथि पालन करवा, चतुर्दशी तिथि। ये चतुर्दशी तिथि महाप्रभु आविर्भाव होते नृसिंहदेव, तेणु से ही समय कथा सत्ययुग घटना। प्रह्लाद महाराज सत्ययुगर धर्म चारिपद सुरक्षित था, तथापि अधर्म ये जो रही हिरण्यकशिप इत्यादि एम सब अधर्म आश्रय थे। से समय प्रह्लाद महाराज सत्ययुग में आयुष था 100,000 वर्ष लोक मान से अनुसार जो रही आयुष इत्यादि सब से अनुसार सत्ययुग में धर्म चारिपाद सुरक्षित था। किंतु ये सब सत्वे मध्य अधर्म रही हिरण्यकशिप सब अधर्म आश्रय नहीं। किंतु प्रह्लाद महाराज भगवद्गीत भगवान कहते प्रह्लाद शास्त्र दैत्याना दैत्य मान भितर दैत्य कहले जो मैंने भगवान को शरण से जानती ना असुर दैत्य सब भगवान को ग्रहण करती ना। किंतु प्रह्लाद महाराज जाने ये एक्सेप्शन भगवान का भक्त मान तो खाली श्रेष्ठ नुहंती सी हूँ जन महाजन। तेणु भगवद्गीता दशम अध्याय भगवान कहले प्रह्लाद शास्त्री दैत्याना दैत्यमान मित्र हूँ प्रह्लाद भगवान जन विभूति सी प्रह्लाद महाराज। तेणु तांकर शिक्षा आम श्रवण करे गत काल आरंभ कथा पर्दीन ठीक अवश्य संदीप मन प्रभु कहते से प्रथम शोक कही आम गत काल द्वितीय शोक कही आज तृतीय शोक आरंभ करवा। तेणु आ पूर्व श्लोक जो आम आलोचना करें जे जो ये जो धर्म भागवत धर्म ये मनुष्य जन्म कर्तव्य हूँ से ही भागवत धर्म आश्रय ने कारण अनेक जन्म पार होगा पर आम मनुष्य जन्म प्राप्त होता प्रह्लाद महाराज कही दुर्लभम मानसम जन्मम दुर्लभ 80,00,000 जन्म पार होगा जो मनुष्य जन्म प्राप्त होती। प्रभुपाद महाराज उदाहरण दिखती जो भाव में सबू काठ सामान नुहे चंदन काठ जो रही चंदन काठ वर्तमान जो चलती जो अक्षय तृतीया ठीक आरंभ कर 21 दिन पर्यंत चल भगवान चंदन बेस हम तेणु 7 तारीख आरंभ हो 27 तारीख पर्यंत चल चंदन बेस भगवान चंदन शीतल शीतलता प्राप्त होती गरम भगवान सच्चिदानंद विग्रह भगवान शरीर आम भाई नुह सच्चिदानंद विग्रह किंतु भगवान मनुष्य भाई लीला करमक जमी गरम लगुच आमको थंडा दरकार ए सी दरकार होती भगवान से भाव में भक्त से ही भाव ग्रहण कर भक्त भावी आमको जमी गरम होगवान से भाव गरम हो ସେଥିପାଇଁ ଭଗବାନଙ୍କୁ ଚନ୍ଦନ ଲଗାଯାଉଛି, ଚନ୍ଦନ ଯାତ୍ରା ହେଉଛି ମାନେ ଭୁବନେଶ୍ୱରରେ ଶ୍ରୀମଦ ଗୌରବନ୍ଦ୍ର ସ୍ୱାମୀ ମହାରାଜ ଭୁବନେଶ୍ୱର ଇସ୍କନର ସେ ମୁଖ୍ୟ ଥିଲେ। କୃଷ୍ଣ ବଳରାମ ତାଙ୍କୁ ସିଧାସଳଖ କହିଲେ, କହିଲେ ମୋ ପାଇଁ ଚନ୍ଦନ ଯାତ୍ରାର ଆରମ୍ଭ କର। ତେଣୁ ସେଠି ଚନ୍ଦନ ଯାତ୍ରା ଗୋଟିଏ ଦିନ ରହିଛି, ଆଖି ତୃତୀୟାର ଗୋଟିଏ ଦିନ ପୂର୍ବରୁ ମହାପ୍ରଭୁ ଭଗବାନ କୃଷ୍ଣ ବଳରାମ ଗୁରୁଦେବଙ୍କୁ ଆଦେଶ ଦେଲେ। ଗୋଟିଏ ଦିନରେ ସବୁ ବ୍ୟବସ୍ଥା ହୋଇଗଲା, ଚନ୍ଦନ ଯାତ୍ରା ଆରମ୍ଭ ହେଲା। ଭଗବାନ ଓ ଭକ୍ତଙ୍କର ଏଭଳି ଭାବରେ ପ୍ରେମର ଆଦାନ ପ୍ରଦାନ ହୁଏ। ତେଣୁ ଏଇ ଯେଉଁ ଏକୋଇଶ ଦିନ ଧରି ଚାଲିବ ଚନ୍ଦନ ଯାତ୍ରା, ଭଗବାନ ଶୀତଳତା ପ୍ରାପ୍ତ ହୁଅନ୍ତି ଚନ୍ଦନ ଯାତ୍ରା। ଚନ୍ଦନ କେତେ ମୂଲ୍ୟବାନ କାଠ, ଚନ୍ଦନ କାଠ, କିନ୍ତୁ ଯଦି ଚନ୍ଦନ କାଠ ପଛରେ କଥା ରହିଛି, ଜଣେ ବ୍ୟକ୍ତି ଦରିଦ୍ର ବ୍ୟକ୍ତି ଜଣେ ରାଜାଙ୍କ ପାଖକୁ ଯାଇଥିଲେ ତାଙ୍କ ଦାରିଦ୍ର୍ୟ ଦୂର କରିବା ପାଇଁ। ରାଜା ବହୁତ ଦୟା ପରାମର୍ଶ ହୋଇ ତାଙ୍କୁ ଗୋଟିଏ ଚନ୍ଦନ ବନ ପ୍ରଦାନ କରିଦେଲେ, ଚନ୍ଦନ ବନ ପ୍ରଦାନ କରିଦେଲେ, କହିଲେ ଆର ଦାରିଦ୍ର୍ୟତା ଦୂର ହୋଇଯିବ। କିନ୍ତୁ ସେ ଲୋକ ସେ ଯେଉଁ ସେ କାଠ ଆଣିକିରି କାଠ ଆଣିକି ବିକ୍ରି କରିକି ଚଳୁଥିଲା, ତେଣୁ ଏ ଚନ୍ଦନ କାଠକୁ ସେଭଳି ଭାବରେ ବିକ୍ରି କଲା ଲୋକମାନେ ସବୁ ତାକୁ ନେଇକିରି ଜାଳିକିରି ଚନ୍ଦନ କାଠ ବ୍ୟବହାର କଲେ। ତେଣୁ ଆର ଦାରିଦ୍ର୍ୟତା ଦୂର ହୋଇପାରିଲା ନାହିଁ। କିଛି ବର୍ଷ ପରେ ଯେତେବେଳେ ଆସି ପହଞ୍ଚିଲା ରାଜାଙ୍କ ପାଖରେ, ରାଜା ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ମୁଁ ଗୋଟେ ଚନ୍ଦନ ବନ ଦେଲି, ତଥାପି ତୁମେ ଦରିଦ୍ର ନା? ଆମେ ସେଇ ଚନ୍ଦନ କାଠକୁ କାଟିକି ପୋଡ଼ିକିରି ଯେଉଁ ରହିଛି କୋଇଲା କରିକିରି ବିକୁଥିଲୁ, ସାଧାରଣ କାଠ ଗୁଡ଼ିକୁ ବିକିଲି। ଚନ୍ଦନ କାଠର ମହତ୍ତ୍ୱ ସେ ଜାଣିପାରିଲା ନାହିଁ, କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ସେହିଭଳି ଭାବରେ ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ମନୁଷ୍ୟ ଜନ୍ମର ମହତ୍ତ୍ୱ ଖୁବ୍ କ୍ୱଚିତ ଲୋକ ବୁଝନ୍ତି। ସେଥିପାଇଁ ଭଗବତ ଗୀତା ସପ୍ତମ ଅଧ୍ୟାୟର ତୃତୀୟ ଶ୍ଳୋକରେ ଭଗବାନ ସେ କଥା କହୁଛନ୍ତି, ମନୁଷ୍ୟାଣ ସହସ୍ରେଶୁ କଶ୍ଚିତ୍ ଯତ୍ତି ସିଦ୍ଧଏ। ହଜାର ହଜାର ମନୁଷ୍ୟମାନେ ସେମାନେ ଯଦିଓ ସେମାନେ ଚନ୍ଦନ କାଠ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ତାକୁ ସେ ସାଧାରଣ କାଠ ଭଳି ବ୍ୟବହାର କରୁଛନ୍ତି, ମନୁଷ୍ୟ ଶରୀରଟାକୁ ସାଧାରଣ ପଶୁପକ୍ଷୀ ଶରୀର ଭଳି ବ୍ୟବହାର କରୁଛନ୍ତି। ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏ ଭଗବାନଙ୍କ ଶରଣରେ ଯିବା, ଏ ଧର୍ମ ଜିଜ୍ଞାସା କରିବା। ଏ ଜିଜ୍ଞାସା ଲୋକମାନଙ୍କର ନାହିଁ, ହଜାର ଲୋକମାନଙ୍କ ଭିତରେ 999 ଲୋକଙ୍କର ଏ ଜିଜ୍ଞାସା ନାହିଁ। ସେଥିପାଇଁ ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ କଥା ଅର୍ଜୁନଙ୍କୁ କହୁଛନ୍ତି, ମନୁଷ୍ୟାଣ ସହସ୍ରେଶୁ କଶ୍ଚିତ୍ ଜଗତ ସିଦ୍ଧାଏ। ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି, ଏବଂ ଯେତଦାନ କି ଶୁଦ୍ଧାନା, ଚେଷ୍ଟା କଲେ ଯେ ସିଦ୍ଧିପ୍ରାପ୍ତ ହୋଇଯିବ ତାହା ନୁହଁ, ତାଙ୍କ ଭିତରୁ ଖୁବ୍ କ୍ୱଚିତ ଲୋକ ସିଦ୍ଧି ଲାଭ କରନ୍ତି। ସିଦ୍ଧି ଲାଭ କରିବା ଅର୍ଥ ହେଉଛି ଭଗବାନଙ୍କୁ ସେମାନେ ତତ୍ତ୍ୱରେ ଜାଣନ୍ତି, କଶ୍ଚିତ୍ ମାନ ବ୍ୟତୀ ତତ୍ତ୍ୱତଃ। ତେଣୁ ପ୍ରହ୍ଲାଦ ମହାରାଜ ସେ କଥା କହୁଛନ୍ତି, ଏ ସାଙ୍ଗ ବାଳକମାନେ, ଏ ମନୁଷ୍ୟ ଜନ୍ମ ଜଣେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ ମାନେ ଏଇ ଜନ୍ମରେ କୁମାର ଆଚରିତ ପ୍ରାଜ୍ଞ ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କି ଏଇ ଯେଉଁ ପ୍ରାଜ୍ଞ ମନୁଷ୍ୟ ଜୀବନର ଯେଉଁ ଜିଜ୍ଞାସା, ତତ୍ତ୍ୱ ଜିଜ୍ଞାସା, ଏଇସବୁ ଆରମ୍ଭ ହେବା କଥା କୁମାର ବୟସରୁ, 5 ବର୍ଷରୁ। ସେଥିପାଇଁ ଆମର ଓଡ଼ିଆରେ ଗୋଟେ କଥା ରହିଛି, ଯାହା ନ ହୋଇଛି ବାଳକାଳେ ତାହା କି ହେବ ବୃଦ୍ଧ କାଳେ। ବାଳକାଳ ବାଲ୍ୟକାଳରୁ ସବୁ କାର୍ଯ୍ୟ ଆରମ୍ଭ, ପାଠ ପଢ଼ା ହୋଇଥିଲେ ସେ ବାଲ୍ୟକାଳରୁ ଆରମ୍ଭ ହେଉଛି। ତେଣୁ ବର୍ତ୍ତମାନ ପ୍ରହ୍ଲାଦ ମହାରାଜ ତାଙ୍କ ସାଙ୍ଗ ବାଳକମାନଙ୍କୁ ଏଇ ଉପଯୁକ୍ତ ଗୋଟେ ସୁଯୋଗ ପାଇଲେ, ତାଙ୍କର ଯେଉଁ ସାର୍ ଥିଲେ ବା ଶିକ୍ଷକ ଥିଲେ ସେମାନେ ଶିକ୍ଷା ଦେଉଥିଲେ, ଆଜି ପ୍ରଥମଥର ପାଇଁ ପ୍ରହ୍ଲାଦକୁ ସୁଯୋଗ ମିଳିଲା କଥା କହିବା ପାଇଁ, ଏବଂ ସେ ଭଗବାନ କଥା ଆରମ୍ଭ କରିଛନ୍ତି। ଏହି ଷଷ୍ଠ ଅଧ୍ୟାୟରେ ପ୍ରହ୍ଲାଦଙ୍କର ଶିକ୍ଷା ରହିଛି, ଭଗବତ ଧର୍ମ ବିଷୟରେ ଜ୍ଞାନ ଦେଉଛନ୍ତି। ଭଗବତ ଧର୍ମ ଧର୍ମାନ୍ ଭାଗବତାନ୍ ଇହ, ଭାଗବତ ଧର୍ମ, ଭାଗବତ ଧର୍ମ କହିଲେ ଭଗବାନ ଯାହାକୁ କହିଛନ୍ତି ସେଇଟା ହେଉଛି ଭାଗବତ ଧର୍ମ। ଧର୍ମଙ୍କ ସାକ୍ଷାତ ଭଗବତ ପ୍ରଣୀତମ, ଭଗବତ ଭଗବାନଙ୍କ ଦ୍ୱାରା ଯେଉଁ ଜ୍ଞାନ ପ୍ରଦାନ କରାଯାଇଛି, ଯେଉଁ ଧର୍ମ ପ୍ରଦାନ କରାଯାଇଛି, ସେ ହେଉଛି ପ୍ରକୃତ ଧର୍ମ, ସେ ହେଉଛି ଭାଗବତ ଧର୍ମ। ତେଣୁ ସେ ଭାଗବତ ଧର୍ମ ବିଷୟରେ ପ୍ରବଚନ ଦିଆଯିବ, 26 ଶ୍ଳୋକ ରହିଛନ୍ତି ଷଷ୍ଠ ଅଧ୍ୟାୟରେ। ତେଣୁ ଆମର ଯେହେତୁ ବିଶେଷ କେହି ନାହାନ୍ତି, ସୁସ୍ଥା ନାହାନ୍ତି, ଆମେ ସେଥିପାଇଁ ଧୀରେ ଧୀରେ କଥା କହୁଛେ, ଆମର ବି ବିଶେଷ ତତ୍ତ୍ୱ ନାହିଁ, କେହି ଜିଜ୍ଞାସା ବି ନାହିଁ ଲୋକମାନଙ୍କର, ତେଣୁ ଏ ତୃତୀୟ ଶ୍ଳୋକଟି ଆମେ ଆଜି ଆଲୋଚନା କରିବା। ଦ୍ୱିତୀୟ ଶ୍ଳୋକରେ ଯେଉଁ କହିଲେ ପ୍ରହ୍ଲାଦ ମହାରାଜ, ଯେଉଁ ଧର୍ମ ଭାଗବତ ଧର୍ମ ସଂଘ ବାଳକମାନେ ଶୁଣିବା ପାଇଁ ଆରମ୍ଭ କଲେ, ତେଣୁ ତାଙ୍କର ଜିଜ୍ଞାସା ହେଉଛି, ଗୋଟିଏ କଥା ଶୁଣିଲେ ତାଙ୍କର ମନରେ ଜିଜ୍ଞାସା ଆସୁଛି, ଏ ଭାଗବତ ଧର୍ମ କ'ଣ? ତେଣୁ ସେ ଭାଗବତ ଧର୍ମକୁ ଦ୍ୱିତୀୟ ଶ୍ଳୋକରେ କହିଲେ ପ୍ରହ୍ଲାଦ ମହାରାଜ, ଏ ଭଗବାନଙ୍କ ଶରଣରେ ଯିବା, ଆମର ଯେଉଁ ସମ୍ବନ୍ଧ ରହିଛି, କାହାର କେଉଁଭଳି ଭାବରେ ସମ୍ବନ୍ଧ ରହିଛି, ଭଗବାନଙ୍କ ଶରଣରେ ଗଲେ ଆମେ ସେହି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। କାହାର ଶାନ୍ତ ସମ୍ବନ୍ଧ ରହିଛି, କାହାର ଦାସ୍ୟ ସମ୍ବନ୍ଧ ରହିଛି, କାହାର ସଖ୍ୟ ସମ୍ବନ୍ଧ ରହିଛି, କାହାର ବାତ୍ସଲ୍ୟ ସମ୍ବନ୍ଧ ରହିଛି, କାହାର ମାଧୁର୍ଯ୍ୟ ସମ୍ବନ୍ଧ ରହିଛି, ତେଣୁ ଏହି ସମ୍ବନ୍ଧରେ ସେମାନେ ସେହି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ଯେତେବେଳେ ଏକଥା କହିଲେ ପ୍ରହ୍ଲାଦ ତାଙ୍କର ସାଙ୍ଗ ବାଳକମାନଙ୍କୁ, ତାଙ୍କର ସାଙ୍ଗମାନେ ଚିତ୍ତାକର୍ଷଣ, ପ୍ରହ୍ଲାଦ ତୁମେ ଯେଉଁ କହୁଛ ପିଲାବେଳରୁ ଏହିସବୁ କଥା କରିବା, ତାହେଲେ ଆମର ଶରୀରର ଆବଶ୍ୟକତା ପାଇଁ, ଶରୀର ସୁଖ ପାଇଁ ଯେଉଁ ଆବଶ୍ୟକତା ରହିଛି, ଧର୍ମ କାମ କ'ଣ, ଧର୍ମ କ'ଣ, ଧନ ପ୍ରାପ୍ତି କରିବା, ପଇସା ରୋଜଗାର କରିବା, ଏସବୁ କାର୍ଯ୍ୟ କେତେବେଳେ ହେବ? ତୁମେ ତ କହୁଛ ଛୋଟ ବାଳକ ବେଳୁ, ପିଲାବେଳୁ, 5 ବର୍ଷରୁ ଆମେ ଭଗବାନଙ୍କ ଶରଣ ଯିବା, ତାହେଲେ ଏହିସବୁ କାର୍ଯ୍ୟ କେମିତି ହେବ? ସେ ପ୍ରଶ୍ନ ପଚାରି ନାହାନ୍ତି, କିନ୍ତୁ ପ୍ରହ୍ଲାଦ ବୁଝିପାରୁଛନ୍ତି। ତେଣୁ ଏ ତୃତୀୟ ଶ୍ଳୋକରେ ସେ କହୁଛନ୍ତି, ସୁଖମ ଐନ୍ଦ୍ରିୟକମ୍ ଦୈତ୍ୟା, ଏଇ ଦୈତ୍ୟ ବାଳକମାନେ, ସାଙ୍ଗ ବାଳକମାନେ, ସାଙ୍ଗମାନେ, ଇନ୍ଦ୍ରିୟ ସୁଖ, ଭୌତିକ ଜଗତରେ ସମସ୍ତେ ଇନ୍ଦ୍ରିୟ ସୁଖ ପାଇଁ ଲାଳାୟିତ, ସମସ୍ତେ ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ସମସ୍ତେ ଇନ୍ଦ୍ରିୟ ସୁଖ ପାଇଁ ଲାଗିଛନ୍ତି, ଏବଂ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ମଧ୍ୟ ଆମେ ସେଇ ଇନ୍ଦ୍ରିୟ ସୁଖରେ ଯଦି ମାତିକି ରହିବା, ତାହେଲେ ଆଉ ମନୁଷ୍ୟ ଜୀବନର କ'ଣ ଆଉ ମହତ୍ତ୍ୱ କ'ଣ ରହିଲା? ଯାହାକି ହେଉ, ସୁଖମ ଇନ୍ଦ୍ରିୟକମ୍ ଦୈତ୍ୟାମ, ଇନ୍ଦ୍ରିୟ ସୁଖ ଯେଉଁ ରହିଛି ଭୌତିକ ଜଗତରେ, 5 ପ୍ରକାର ଇନ୍ଦ୍ରିୟ ସୁଖ ରହିଛି, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ଏ 5 ପ୍ରକାର ଇନ୍ଦ୍ରିୟ ସୁଖ ପାଇଁ ସବୁ ପ୍ରକାର ଗଣ୍ଡଗୋଳ ଇତ୍ୟାଦି ସବୁ ରହୁଛି। ଇନ୍ଦ୍ରିୟ ତୃପ୍ତିରେ ଯେଉଁମାନେ ବାଧା ଦେଲେ, ତାଙ୍କୁ ହତ୍ୟା କରିବା ପାଇଁ ଆମେ ଚାହୁଁଛେ, ଅସବୁ ମାୟା ହତ ଶତ୍ରୁ ହନିଷ୍ୟ ଚା ପରା ନପି ଈଶ୍ୱରମ୍ ଅହମ୍ ଭୋଗୀ ଶୁଦ୍ଧମ୍ ବଳବାନ ସୁଖୀ। ଷୋଡ଼ଶ ଅଧ୍ୟାୟରେ ଅସୁର ସ୍ୱଭାବ ସମ୍ପନ୍ନ ବିଷୟରେ ଭଗବାନ କହିବେ ସେ କଥା, ତାଙ୍କର ଲକ୍ଷଣ ହେଉଛି ଏସବୁ। ଆମର ଇନ୍ଦ୍ରିୟ ସୁଖରେ ଯିଏ ବାଧା ଦେଲା ସେ ହେଉଛନ୍ତି ଆମର ଶତ୍ରୁ, ତେଣୁ ତାଙ୍କୁ ଆମେ ହତ୍ୟା କରିବା, ଅସୁମୟା ହତ ଶତ୍ରୁ। ହନିଷ୍ୟ ଚା ପରା ନପି, ଯେତିକି ଯାହାକୁ ହତ୍ୟା କରିପାରି ନାହିଁ, ଭବିଷ୍ୟତରେ ମଧ୍ୟ ପ୍ଲାନ୍ ପ୍ରୋଜେକ୍ଟ କରି ତାଙ୍କୁ ହତ୍ୟା କରିବା, ଆଟମ୍ ବମ୍ ତିଆରି କରି ତାଙ୍କୁ ପକାଇବା, ଆଟମ୍ ବମ୍ ପକାଇବା, ନ୍ୟୁକ୍ଲିୟର୍ ବମ୍, ନ୍ୟୁକ୍ଲିୟର୍ ଯୁଦ୍ଧ କରିବା, ଏଇ ଯେଉଁ ଚିନ୍ତାଧାରା, ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ଅସୁମୟା ହତ ଶତ୍ରୁ ହନିଷ୍ୟ ଚା ପରା ନପି, ଈଶ୍ୱର ମୁଁ ହେଉଛି ନିୟନ୍ତ୍ରଣକାରୀ, ମୁଁ ହେଉଛି ଭୋଗ କରିବି, ଇନ୍ଦ୍ରିୟ ସୁଖ ଭୋଗ କରିବି, ମୁଁ ହେଉଛି ବଳବା, ମୁଁ ହେଉଛି ସୁଖୀ, ଏଇଭଳି ଭାବରେ ସେମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା। ତେଣୁ ଏଠି ଯେଉଁ ଇନ୍ଦ୍ରିୟ ସୁଖରେ କହିଲେ, ଯେଉଁ 5 ପ୍ରକାର ସୁଖ ରହିଛି, ଆହାର, ନିଦ୍ରା, ଭୟ, ମୈଥୁନ, ଏ 4 ପ୍ରକାର ସୁଖ ଆଗରେ ରହିଛି, 5 ପ୍ରକାର ସୁଖ ରହିଛି, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ଭୌତିକ ଜଗତରେ ଏଇ 5ଟି ସୁଖ ରହିଛି, 5ଟି ଇନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, ଏଇ 5ଟି ସୁଖ ପ୍ରାପ୍ତ ହେଉଛନ୍ତି, ଶବ୍ଦ କର୍ଣ୍ଣ ମାଧ୍ୟମରେ ଶବ୍ଦ ଶୁଣୁଛନ୍ତି। ତେଣୁ ଆଜିକାଲି ଇଣ୍ଟରନେଟ୍ରେ କେତେ ପ୍ରକାର ଗୀତ ସବୁ ବାହାରିଲାଣି, କେତେ ଗୀତ ରହିଛି, ସକାଳୁ ଉଠିଲେ କାନରେ ଇୟରଫୋନ୍ ଲାଗିଯାଉଛି, ଶବ୍ଦ ଶୁଣୁଛନ୍ତି, ଶବ୍ଦ କର୍ଣ୍ଣର ଯେଉଁ ରହିଛି, ଶବ୍ଦର ଲାଳସା, ଶବ୍ଦର ଯେଉଁ ଅଭିଳାଷ ରହିଛି, କର୍ଣ୍ଣ ଶୁଣିବା ପାଇଁ ଚାହୁଁଛି, ଶବ୍ଦର ଇନ୍ଦ୍ରିୟ ହେଉଛି କର୍ଣ୍ଣ, କର୍ଣ୍ଣ ମାଧ୍ୟମରେ ଆମେ ଶବ୍ଦ ଗ୍ରହଣ କରୁଛେ, ଏ କର୍ଣ୍ଣ ଯେଉଁ ଭଗବାନ ଆମକୁ ପ୍ରଦାନ କରିଛନ୍ତି, ଏ ଶବ୍ଦ ଶ୍ରବଣ କରିବା ପାଇଁ ଭଗବାନ ପ୍ରଦାନ କରିଛନ୍ତି। ଯେଉଁମାନେ ସେଥିପାଇଁ ଯୋଗ୍ୟ ନୁହନ୍ତି ସେମାନେ ବଧିର ହେଇ କ'ଣ ବଧିରତ କାଲା ବଧିରତ ବଧିର ହଁ କାଲା ହେଇଯାଆନ୍ତି, ବଧିର ହେଇଯାଆନ୍ତି, ଶୁଣିପାରନ୍ତି ନାହିଁ ସେମାନେ। ସାଧାରଣତଃ ମୁକ ବଧିର ଏଇ 2 ପ୍ରକାର ବ୍ୟକ୍ତି, ଯେଉଁମାନେ ଶୁଣିପାରନ୍ତି ନାହିଁ ସେମାନେ କହିପାରନ୍ତି ନାହିଁ, ଯେଉଁମାନେ କହିପାରନ୍ତି ନାହିଁ ସେମାନେ ଶୁଣିପାରନ୍ତି ନାହିଁ। କର୍ଣ୍ଣ କ'ଣ ଶ୍ରବଣ ଏବଂ କୀର୍ତ୍ତନ ଏଇ 2ଟି ଜିନିଷ ରହିଛି। କର୍ଣ୍ଣ ମାଧ୍ୟମରେ ଆମେ ଶ୍ରବଣ କରୁଛେ, ଭଗବାନ କର୍ଣ୍ଣ ଦେଇଛନ୍ତି ଶ୍ରବଣ କରିବା ପାଇଁ, କ'ଣ ଶ୍ରବଣ କରିବା ପାଇଁ, ନା ଭଗବାନ କଥା, ಸವಿಮನ ಕೃಷ್ಣ ಪದಾರ ಬಿಂದೆಯು ಭಗವಂತ ನಮಸ್ಕೊಂಡರೆ ಅಂಬರೀಷ್ ಮಹಾರಾಜರ ಚರಿತ್ರೆ ಕಥಾ ಪಾಜೈಚಿ ಶ್ರುತಿ ಚಕಾರ ಚತುಸತ್ಕಥೋದಯ ಕರ್ಣ ಮಾಧ್ಯಮರೆ ಭಗವಾನ ಕಥಾಶ್ರವಣ କରୁଥିଲେ ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ ଅମ୍ବରୀଶ ମହାରାଜ ତେଣୁ ଆମେ ଯେଉଁ ଶ୍ରବଣ ଦିଆଯାଇଛି ବା କର୍ଣ୍ଣ ଦିଆଯାଇଛି ଆମେ ବହୁତ କଥା ଶୁଣୁଛେ ଭଗବାନ କଥା ଶୁଣିବା ପାଇଁ ଆମର ସମୟ ନାହିଁ କିନ୍ତୁ ଏଇ ଶ୍ରବଣ ଯେଉଁ ରହିଛି ଏଇ ଶ୍ରବଣ ସୁଖ ଆମେ ପ୍ରାପ୍ତ ହେଉଛେ ଫିଲ୍ମ ସଙ୍ଗୀତ ଶୁଣି ଆନନ୍ଦ ପ୍ରାପ୍ତ ହେଉଛେ କିନ୍ତୁ ଆ ଦ୍ୱାରା ଏ କର୍ଣ୍ଣଟା ଜୁହା ସତୀ ଦାର୍ଦ୍ରିକେପ ସୁତ ନଚତ ଗାୟତି ଉର୍ଗାୟ ଗାଥା ଭାଗବତ ବର୍ଣ୍ଣନା କରାଯାଇଛି ଯେ ବିଲେବତ ଗୁରୁକ୍ରମ ବିକ୍ରମାଣ ଯେ ନ ଶୁଣନ୍ତ କର୍ଣ୍ଣପଟ ନରସ୍ୱ ଏ ଯେଉଁ ଆମର ଶ୍ରବଣ ରହିଛି କର୍ଣ୍ଣ ରହିଛି କର୍ଣ୍ଣରନ୍ଧ୍ରରେ ଆମେ ଭଗବାନ କଥା ଶୁଣିବା ପାଇଁ ରହିଛି ଭଗବାନ କଥା ଆମେ ଶୁଣୁନେ ସେ କର୍ଣ୍ଣଟାକୁ କର୍ଣ୍ଣରନ୍ଧ୍ରକୁ ସର୍ପର ଗର୍ତ୍ତ ସହିତ ତୁଳନା କରାଯାଇଛି ସର୍ପର ଗର୍ତ୍ତ ସେଇଟା ଭଗବାନ କଥା ସେ ଶୁଣିଲା ନାହିଁ ଏଇଭଳି ଭାବରେ ସବୁ ଇନ୍ଦ୍ରିୟମାନଙ୍କୁ ଧିକ୍କାର କରାଯାଇଛି ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଭଗବାନଙ୍କର ସେବା କରାଗଲା ନଗଲା କର୍ଣ୍ଣ ଭଗବାନ ଦେଇଛନ୍ତି ଭଗବାନ କଥା ଶ୍ରବଣ କରିବା ପାଇଁ କେତେ ସୁନ୍ଦର କଥା ରହିଛି ଭଗବାନଙ୍କର ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଭଗବାନ କଥା ଶୁଣିବା ପାଇଁ ରହିଛି କର୍ଣ୍ଣ କିନ୍ତୁ ଆମେ ଭଗବାନ କଥା ଶ୍ରବଣ କରୁନାହିଁ ସେ କର୍ଣ୍ଣକୁ ଧିକ୍କାର କରାଯାଇଛି ଏ କର୍ଣ୍ଣର ପ୍ରକୃତରେ ସଦୁପଯୋଗ ହେବ ଯଦି ଆମେ ଭଗବାନ କଥା ଶ୍ରବଣ କରିବା ଏଇଭଳି ଭାବରେ ଯେତେ ସବୁ ଇନ୍ଦ୍ରିୟ ରହିଛନ୍ତି ପାଞ୍ଚଟି ଯେଉଁ ଜ୍ଞାନେନ୍ଦ୍ରିୟ ରହିଛନ୍ତି ଏ ପାଞ୍ଚଟି ଇନ୍ଦ୍ରିୟ ସୁଖପ୍ରାପ୍ତ ହେବା କରୁଛନ୍ତି ଶବ୍ଦ ମାଧ୍ୟମରେ କର୍ଣ୍ଣ ମାଧ୍ୟମରେ ଆମେ ଶବ୍ଦ ସୁଖ ଅନୁଭବ କରୁଛେ ଚର୍ମ ମାଧ୍ୟମରେ ବା ତ୍ୱକ୍ ମାଧ୍ୟମରେ ଆମେ ସ୍ପର୍ଶ ସୁଖ ଅନୁଭବ କରୁଛେ ଚକ୍ଷୁ ମାଧ୍ୟମରେ ଆମେ ରୂପ ଦର୍ଶନ କରୁଛେ ରୂପ ଦର୍ଶନ କରି ଆନନ୍ଦ ପ୍ରାପ୍ତ ହେଉଛେ ସେଇଭଳି ଭାବରେ ଜୁହା ମାଧ୍ୟମରେ ରସନା ସୁଖ ଆନନ୍ଦ ପ୍ରାପ୍ତ ହେଉଛେ ଏବଂ ନାସିକା ମାଧ୍ୟମରେ ଆମେ ଆଘ୍ରାଣ କରି ଗନ୍ଧ ଆଘ୍ରାଣ କରୁଛେ ଏଇଭଳି ଭାବରେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ପାଞ୍ଚଟି ଇନ୍ଦ୍ରିୟ ସୁଖ ରହିଛି ଏହି ସୁଖ ପାଇଁ ପଶୁପକ୍ଷୀମାନେ ଚାଲିଛନ୍ତି ମନୁଷ୍ୟମାନେ ମଧ୍ୟ ଚାଲିଛନ୍ତି ଆଉ କୌଣସି ତଫାତ୍ ରହିଲା ନାହିଁ କିନ୍ତୁ ଯାହା ହେଲେ ମଧ୍ୟ ଏଠି ପ୍ରହ୍ଲାଦ କହୁଛନ୍ତି ହେ ସାଙ୍ଗମାନେ ସୁଖମ ଐନ୍ଦ୍ରିୟକମ୍ ଦୈତ୍ୟା ଏ ଯେଉଁ ଇନ୍ଦ୍ରିୟ ସୁଖ ଏଇଟା ଦେହ ଯୋଗେନ ଦେହିନା ଦେହ ଏବଂ ଦେହି ଏହା ଭିତରେ ଲୋକମାନେ ତଫାତ୍ ଆଣନ୍ତି ନାହିଁ ସେଥିପାଇଁ ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିବେ ଏ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିବେ ଇଏ ହେଉଛି କ୍ଷେତ୍ର କ୍ଷେତ୍ରକୁ ବିଭାଗ ଯୋଗ କ୍ଷେତ୍ର ଏବଂ କ୍ଷେତ୍ରଙ୍କ ଭିତରେ ବା ଦେହ ଏବଂ ଦେହି ଭିତରେ ତଫାତ୍ ଲୋକମାନେ ଜାଣନ୍ତି ନାହିଁ ସେମାନେ ଭାବନ୍ତି ଆମେ ହେଉଛୁ ଦେହି ଏ ଦେହଟାକୁ ସେମାନେ ଭାବନ୍ତି ଦେହି ବୋଲି ଲୋକମାନେ ବୁଝନ୍ତି ନାହିଁ ଦେହ ଏବଂ ଦେହି ଭିତରେ କ'ଣ ତଫାତ୍ ରହିଛି ତେଣୁ 13 ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ଲୋକମାନେ ଜାଣନ୍ତି ନାହିଁ ସେ ଜ୍ଞାନ ତେଣୁ ଅର୍ଜୁନ ତାଙ୍କ ପାଇଁ ପଚାରିଛନ୍ତି ଏ ପ୍ରଶ୍ନଟି କ୍ଷେତ୍ର କ୍ଷେତ୍ରଜ୍ଞ ଏବଚ ଏସବୁ 6ଟି ବିଷୟ ପଚାରିଛନ୍ତି 13 ଅଧ୍ୟାୟରେ ପ୍ରକୃତି ପୁରୁଷଙ୍କ ଚାହିଁବ କ୍ଷେତ୍ର କ୍ଷେତ୍ରଜ୍ଞ ଏବଚ ଏତଦ୍ ଭେଦୁଛୁ ମିଛାମି ଜ୍ଞାନ ଜ୍ଞେୟଚ କେଶବ କ୍ଷେତ୍ର କ୍ଷେତ୍ରଜ୍ଞ ପୁରୁଷ ପ୍ରକୃତି ଏବଂ ଆଉ ଗୋଟେ ହେଉଛି କ୍ଷେତ୍ର କ୍ଷେତ୍ର ଜ୍ଞାନ ଜ୍ଞେୟ ଏ 6ଟି ବିଷୟରେ ପ୍ରଶ୍ନ ପଚାରିଛନ୍ତି 13 ଅଧ୍ୟାୟରେ ଅର୍ଜୁନ ଭଗବାନ ପ୍ରଶ୍ନ ପଚାରିଛନ୍ତି ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହିଛନ୍ତି କଥା ଇଦମ୍ ଶରୀରଂ କୌନ୍ତେୟ କ୍ଷେତ୍ରଂ ଇତି ଅଭିଧୀୟତେ ଏତଦ୍ ଯେ ବ୍ୟତୀତ ପ୍ରାହୁ କ୍ଷେତ୍ରଜ୍ଞ ଇତି ତଦ୍ବିଧ ଏ ଶରୀରଟି ହେଉଛି କ୍ଷେତ୍ର ଏବଂ ଏ ଶରୀରକୁ ଯିଏ ଜାଣନ୍ତି ସେ ହେଉଛନ୍ତି କ୍ଷେତ୍ରଜ୍ଞ ତେଣୁ କ୍ଷେତ୍ର କ୍ଷେତ୍ରଜ୍ଞ ଏବଂ ଅନ୍ତରଂ ଜ୍ଞାନ ଚିକିତ୍ସା ଭୂତ ପ୍ରକୃତି ମୁଖ୍ୟମନ୍ତ ଯେବିଧି ଜାଣିତେ ପରମ ଯେଉଁମାନେ କେବଳ ଏତିକି ଜାଣିପାରିବେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଭିତରେ ଯେଉଁ ତଫାତ୍ ରହିଛି ଯେ ଜାଣିପାରିବ ସେ ଶ୍ରେଷ୍ଠ ସିଦ୍ଧି ଲାଭ କରିଯିବ ଲୋକମାନେ ଜାଣନ୍ତି ନାହିଁ ସେ ଦେହ ଏବଂ ଦେହି ଭିତରେ ତଫାତ୍ ରହିଛି ବୋଲି ଜାଣନ୍ତି ନାହିଁ ସେମାନେ ନିଜକୁ ଭାବନ୍ତି ସେମାନେ ହେଉଛନ୍ତି ଦେହି ଦେହକୁ ସେମାନେ ଦେହି ବୋଲି ଭାବନ୍ତି ଭାଗବତ 10ମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ ମଧ୍ୟ ପ୍ରବଚନ ଦେଇଛନ୍ତି ଶତକଡ଼ା 99 ଭାଗ ଲୋକ ଏ ଶରୀରକୁ ସେମାନେ ନିଜେ ଆତ୍ମା ବୋଲି ଭାବନ୍ତି। କ'ଣ ଯଶାତ୍ମ ବୁଦ୍ଧି କୁଣପେତି ଧାତୁକେ ସୋଧି କଳତ୍ରାଦି ସୁଭୌମ୍ୟ ଯଦି ଯତୀର୍ଥ ବୁଦ୍ଧି ଶରୀରେ ନ କରିଛି ଜଣେଇଷୁ ଅଭିଜ୍ଞେଷୁ ସହାୟକ ଗୋଫର। ଭଗବାନ ନିଜେ କଥା କହୁଛନ୍ତି, ଏ ଶରୀର ଯେଉଁ ରହିଛି ଇଏ ହେଉଛି ତିନୋଟି ଧାତୁରେ ତିଆରି। ଯଶାତ୍ମ ବୁଦ୍ଧି ସେମାନେ ଭାବୁଛନ୍ତି ଆମେ ଆମେ ଆତ୍ମା କହିଲେ ନିଜକୁ ଭାବୁଛନ୍ତି, କ'ଣ ନା ଏ ଶରୀରକୁ ସେମାନେ ଭାବନ୍ତି ସେମାନେ ନିଜେ ବୋଲି ଆତ୍ମା ବୋଲି। ଏ ଶରୀରଟି ପ୍ରକୃତରେ ତିନୋଟି ଧାତୁରେ ତିଆରି ହୋଇଛି, କଫ ବାତ ଏବଂ ପିତ୍ତ। ତେଣୁ ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧା, ଇଏ ଗୋଟେ ଖୋଳ ବ୍ୟାଗ୍ ଭଳି, ବ୍ୟାଗ୍ରେ ଯେମିତି ଆମେ ଜିନିଷପତ୍ର ନେଉଛେ ସେଇଭଳି ଭାବରେ ଏ ଶରୀରଟି ହେଉଛି ଗୋଟେ ଖୋଳ। ଆଧାର ଭିତରେ ବହୁତ ସବୁ ଜିନିଷ ସବୁ ରହିଛି, ଆମ ଭିତରେ ଯାହା ସବୁ ରହିଛି ଏସବୁ ଏଇ ଶରୀର ଭିତରେ ରହିଛି। ତେଣୁ ଇଏ ତିନୋଟି ଧାତୁରେ ତିଆରି ହୋଇଛି, କଫ ବାତ ଏବଂ ପିତ୍ତ। କିନ୍ତୁ ଲୋକମାନେ ଭାବନ୍ତି ଇଏ ହେଉଛି ଆମେ ନିଜେ ଆତ୍ମା, ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧାତୁକେ, ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ। ଆଉ ଟିକେ ଯେଉଁମାନଙ୍କର ଉନ୍ନତ ବୁଦ୍ଧି ସେମାନେ ଭାବନ୍ତି ଶରୀର ସମ୍ବନ୍ଧୀୟ ଯେଉଁମାନେ ଅଛନ୍ତି ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ସେମାନେ ଆମର ବୋଲି ସେତିକି ଭାବନ୍ତି, ଆମର କର୍ତ୍ତବ୍ୟ ତାଙ୍କ ପାଇଁ ରହିଛି ଏତିକି ସେମାନେ ଭାବନ୍ତି। ଆତ୍ମା ସମ୍ବନ୍ଧୀୟ ରିଲେଟେଡ଼ ସେମାନେ ଏମାନଙ୍କୁ ଆମର ସେବା କରିବା କଥା ବା ତାଙ୍କର ଯତ୍ନ ନେବା କଥା ସେମାନେ ଭାବନ୍ତି ଏହିଭଳି ଭାବରେ। ଆଉ ଟିକେ ଯେଉଁମାନଙ୍କର ଉନ୍ନତ ବୁଦ୍ଧି ସେମାନେ ଭାବନ୍ତି କ'ଣ ନା ଯେଉଁ ଭୌମ୍ୟ ଯଦି ଯେଉଁ ଭୂମିରେ ଜନ୍ମଗ୍ରହଣ କରିଛନ୍ତି ସେଇଟା ହେଉଛି ଆମର ଇଜ୍ୟ ବା ପୂଜ୍ୟ, ଆମର କର୍ତ୍ତବ୍ୟ ହେଉଛି ସେଇ ଭୂମି ପ୍ରତି। ଏବଂ ଆଉ ଟିକେ ଯେଉଁମାନେ ଉନ୍ନତ ବୁଦ୍ଧି ସେମାନେ ଭାବନ୍ତି ଯା ତୀର୍ଥ ବୁଦ୍ଧି ଶରୀରେ, ତୀର୍ଥ ସେମାନେ ତୀର୍ଥ କରନ୍ତି, ଧର୍ମ ଆଚରଣ କରନ୍ତି, ତୀର୍ଥକୁ ଯାଇ ନିକଟସ୍ଥ ଶରୀରରେ ଜଳ ପୁଷ୍କରିଣୀ ନଦୀ ବା ସମୁଦ୍ରରେ ସ୍ନାନ କରିଦେଲେ ସେମାନେ ଭାବନ୍ତି ତୀର୍ଥ ହୋଇଗଲା। କିନ୍ତୁ ଭଗବାନ କହୁଛନ୍ତି ଏମାନେ ସବୁ ହେଉଛନ୍ତି ପ୍ରକୃତରେ ସହାୟକ ଗୋଖର, ଜନେଷୁ ଅଭିଜ୍ଞେଷୁ, ଯଦିଓ ବହୁତ ବିଦ୍ୱାନ ବୋଲି ତାଙ୍କୁ ସମସ୍ତେ ତାଙ୍କୁ ସମ୍ମାନ ଦିଅନ୍ତି, ତାଙ୍କର ବହୁତ ସମ୍ମାନ କରାଯାଏ, କିନ୍ତୁ ସେମାନେ ପ୍ରକୃତରେ ପଶୁ ସ୍ତରରେ ହିଁ ଅଛନ୍ତି। ତେଣୁ ଆମେ ଦେହ, ଆମେ ଗୋଟେ ଦେହ ପ୍ରାପ୍ତ ହୋଇଛେ, ଆମେ ହେଉଛି ଦେହୀ, ଆମେ ଏ ଦେହ ପ୍ରାପ୍ତ ହୋଇଛେ। ଆମର ପ୍ରକୃତରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏ ଦେହ ବନ୍ଧନରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରିବା କଥା। ଦେହ ବନ୍ଧନରେ ଆମେ ରହିଛେ, ଦେହ ଯୋଗେନ ଦେହୀ ନା, କିନ୍ତୁ ଯାହା ବି ହେଉ ପ୍ରହ୍ଲାଦ କହୁଛନ୍ତି ହେ ସାଙ୍ଗମାନେ ସୁଖମ ଇନ୍ଦ୍ରିୟକମ୍ ଦୈତ୍ୟା ଦେହ ଯୋଗେନ ଦେହୀ ନାମ ସର୍ବତ୍ର ଲଭ୍ୟତ ଦୈବା। ଭଗବାନ ଦୈବ, ଭଗବାନଙ୍କ ଦ୍ୱାରା ବ୍ୟବସ୍ଥା ହୋଇଯାଇଛି, କିଏ କ'ଣ ସବୁ ସୁଖପ୍ରାପ୍ତ ହେବେ କିଏ କେତେ ଦୁଃଖପ୍ରାପ୍ତ ହେବେ ଏସବୁ ଆମର କର୍ମ ଅନୁସାରେ ଫଳ ନିର୍ଦ୍ଧାରିତ ହୋଇଯାଇଛି, ପୂର୍ବ କର୍ମ ଫଳ ଅନୁସାରେ ନିର୍ଦ୍ଧାରିତ ହୋଇଯାଇଛି ଏସବୁ। ତେଣୁ ସର୍ବତ୍ର ଲଭ୍ୟ, ସର୍ବତ୍ର ଖାଲି ମନୁଷ୍ୟ ସମାଜରେ ରହିଛି ତାହା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ସବୁଠାରେ ସର୍ବତ୍ର କହିଲେ ସ୍ୱର୍ଗ ଲୋକଠୁ ଆରମ୍ଭ କରି ପାତାଳ ଲୋକ ପର୍ଯ୍ୟନ୍ତ ଯେତେ ଲୋକ ରହିଛି, ଯେତେ ସ୍ଥାନ ରହିଛି, ଯେତେ ଶରୀର ରହିଛି ସବୁଠାରେ ଏଇଟା ମିଳିବ, ପ୍ରାପ୍ତ ହେବ। ସର୍ବତ୍ର ଲଭ୍ୟ ଦୈବାତ, ଭଗବାନଙ୍କ ଦ୍ୱାରା ବ୍ୟବସ୍ଥା ହୋଇଛି ଏସବୁ, ଆମ କର୍ମଫଳ ଅନୁସାରେ ସେସବୁ ଦିଆଯାଇଛି। ଆମେ କେଉଁ ଜନ୍ମ ପାଇବା, କେତେ ଐଶ୍ୱର୍ଯ୍ୟ ପାଇବା, କେତେ ବିଦ୍ୟା ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା ଏସବୁ ପୂର୍ବଜନ୍ମ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହୋଇଯାଇଛି। ତେଣୁ ଯଦି ସାଙ୍ଗ ବାଳକମାନେ କହିବେ ଯେ ଯଦି ସୁଖ ପାଇଁ ଚେଷ୍ଟା ନ କଲେ କ'ଣ ମିଳିପାରିବ, ତାଙ୍କର ପ୍ରଶ୍ନ ମନରେ ଏହି ସନ୍ଦେହ ଆସିବ, ତେଣୁ ପ୍ରହ୍ଲାଦ କହୁଛନ୍ତି ଯଥା ଦୁଃଖମ ଯତ୍ନତଃ, ଦୁଃଖ ପାଇଁ କେହି ଚେଷ୍ଟା କରନ୍ତି ନାହିଁ, ଯେତେ ମୂର୍ଖ ବ୍ୟକ୍ତି ହେଲେ ମଧ୍ୟ ସେ ଚାହେଁ ନାହିଁ କହି ଚେଷ୍ଟା କରିବ ନାହିଁ କେମିତି ମୁଁ ଦୁଃଖ ପାଇବି, ଯେତେ ମୂର୍ଖ ବ୍ୟକ୍ତି ହେଲେ ମଧ୍ୟ ସେ ଚାହିଁବ ମୁଁ କେମିତି ସୁଖ ପାଇବି, ଏବଂ ବିଦ୍ୱାନ ଯେତେ ବଡ଼ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ସେ ମଧ୍ୟ ଚାହୁଁଛି ସେ କେମିତି ଆମେ ସୁଖ ପାଇବା, କିନ୍ତୁ ଦୁଃଖ ପାଇବା ପାଇଁ କେହି ଚେଷ୍ଟା ନକଲେ ମଧ୍ୟ, କେହି ପ୍ଲାନ୍ ପ୍ରୋଜେକ୍ଟ ନକଲେ ମଧ୍ୟ ଦୁଃଖ ଆସି ପହଞ୍ଚିବ। ଦୁଃଖ ଅଯତ୍ନତ, ଯତ୍ନ ନକଲେ ମଧ୍ୟ ଦୁଃଖ ଜଣେ ପ୍ରାପ୍ତ ହେବ, ଦୁଃଖ ପାଇଁ କେହି ଚେଷ୍ଟା କରନ୍ତି ନାହିଁ କେହି ଯତ୍ନ କରନ୍ତି ନାହିଁ, କିନ୍ତୁ ଦୁଃଖ ପାଇଁ ଯତ୍ନ ନକଲେ ମଧ୍ୟ ଜଣେ ଦୁଃଖ ପ୍ରାପ୍ତ ହୁଏ। ତେଣୁ ସେହିଭଳି ଭାବରେ ଲଜିକାଲି ନ୍ୟାୟ ଭାବରେ କହୁଛନ୍ତି ପ୍ରହ୍ଲାଦ ମହାରାଜ, ଏକଥାଟି ବୁଝାଉଛନ୍ତି ପ୍ରକୃତରେ ଭଗବାନ ଏହିସବୁ ବ୍ୟବସ୍ଥା କରିଛନ୍ତି, କିଏ କେତେ ସୁଖ ପାଇବ, କିଏ କେଉଁ କୂଳରେ ଜନ୍ମ ନେବ, ଜଣେ ବହୁତ ବଡ଼ ଧନୀ ପରିବାର ଜନ୍ମଗ୍ରହଣ କରୁଛି, ଜଣେ ବହୁତ ଗରିବ ପରିବାର ଜନ୍ମଗ୍ରହଣ କରୁଛି, ତାର କାରଣ କ'ଣ, ଭଗବଦ୍ଗୀତାରେ ଭଗବାନ କହୁଛନ୍ତି ସେ କଥା, କାରଣ ଗୁଣ ସଙ୍ଗସ୍ୟ ସଦସତ୍ ଯୋନି ଜନ୍ମସୁ ପୁରୁଷ ପ୍ରକୃତି ସ୍ତୋଇ ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ୍ କାରଣ ଗୁଣ ସଙ୍ଗସ୍ୟ ସଦସତ୍ ଯୋନି ଜନ୍ମସୁ। ଆମେ ଏଇ ଯେଉଁ ଭୂତ ପ୍ରକୃତି ରହିଛି ସତ୍ୱରଜ ତମ, ଏଇ ଗୁଣ ଦ୍ୱାରା ଗୁଣର ପ୍ରଭାବରେ କାର୍ଯ୍ୟ କରୁଛେ, ଏ ଗୁଣ ପ୍ରଭାବରେ ଆମେ ଶରୀର ପ୍ରାପ୍ତ ହେଉଛେ। ପୁରୁଷ ପ୍ରକୃତି ସ୍ତୋଇ ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ୍, ଏଇ ସତ୍ୱରଜତମ ତିନି ଗୁଣର ଦ୍ୱାରା ଆମେ ଏହିସବୁକୁ କାର୍ଯ୍ୟ ଦ୍ୱାରା ବନ୍ଦୀ ହୋଇକି କାର୍ଯ୍ୟ କରୁଛେ ବା ସେହି ସୁଖ ଉପଭୋଗ କରୁଛେ। ତେଣୁ ଇଏ ହେଉଛି କାରଣ, ଏ ଗୁଣ ସଙ୍ଗ ଦ୍ୱାରା ଏଇ କାରଣ ଯୋଗୁଁ ଆମେ ସତ୍ ଅସତ୍ ଯୋନି ଜନ୍ମସୁ, କେତେବେଳେ ଉନ୍ନତର ଜନ୍ମ ପ୍ରାପ୍ତ ହେଉଛେ, କେତେବେଳେ ନୀଚତର ଜନ୍ମ ପ୍ରାପ୍ତ ହେଉଛେ, ଏହି ଗୁଣ ସଙ୍ଗ ଦ୍ୱାରା ଏହିସବୁ ଜଣେ ପ୍ରାପ୍ତ ହେଉଛି। ତେଣୁ ଜଣେ ଦୁଃଖ ଆମେ ଯେଉଁଭଳି ଭାବରେ କାର୍ଯ୍ୟ କରିଛେ ସେହିଭଳି ଭାବରେ ଆମେ ସୁଖ ପ୍ରାପ୍ତ ହେବା ବା ଦୁଃଖ ପ୍ରାପ୍ତ ହେବା, ସୁଖ ଦୁଃଖ ହିଁ ପ୍ରାପ୍ତ ହେବା। ଭୌତିକ ଜଗତରେ ପ୍ରକୃତି ସୁଖ ନାହିଁ, ଯେଉଁ ସୁଖଟା ଆମେ ପ୍ରାପ୍ତ ହେଉଛେ ସେଇଟା ହେଉଛି ପ୍ରକୃତିରେ କିଛି ସମୟ ପାଇଁ ଦୁଃଖର ବିରତିକୁ ସୁଖ ବୋଲି ଆମେ ଭାବୁଛେ। ଭୌତିକ ଜଗତଟା ଏଭଳି ସୃଷ୍ଟି ହେଇଛି, ମାୟା, ମାୟାର ଜଗତ ଇଏ। ମାୟା କହିଲେ ଆମେ ଅସତ୍କୁ ସତ୍ କରି ମାନୁଛେ, ଏଇଟା ସତ୍ୟ ନୁହେଁ ତାକୁ ସତ୍ୟ ବୋଲି ମାନୁଛେ ଏବଂ ସତ୍ୟକୁ ଅସତ୍ୟ ବୋଲି ମାନୁଛେ, ଇଏ ହେଉଛି ମାୟାର କାର୍ଯ୍ୟ। ସର୍ବଦା ବର୍ତ୍ତମାନ ବୁଦ୍ଧିଟା ପାର୍ତ ତାମସୀ, ତମ ଗୁଣରେ ଯେଉଁମାନେ ରହିଛନ୍ତି ସେମାନେ ସବୁବେଳେ ବିପରୀତ ବୁଦ୍ଧି ତାଙ୍କର ରହିଛି, ସେମାନେ ଠିକ୍ ବୁଝିପାରିବେ ନାହିଁ। ସେଇଥିପାଇଁ ଭଗବତ୍ ଗୀତା 15 ଅଧ୍ୟାୟରେ ଭଗବାନ ଏ ଭୌତିକ ଜଗତକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ପୁରୁଷୋତ୍ତମ ବିଭାଗ ଯୋଗରେ, ସେତେବେଳେ ଗୋଟେ ଓରଟା ବୃକ୍ଷ କଥା କହିଛନ୍ତି, ଊର୍ଦ୍ଧ୍ୱମୂଳ ମଦ ଶାଖ ଅଶ୍ୱତ୍ୟଂ ପ୍ରାହୁ ରବ୍ୟମ ଛନ୍ଦାଂଶ ଯଶ ପର୍ଣ୍ଣାଣି ଯସ୍ତଂ ବେଦ ସବେଦବିତ୍। ଏ ଭୌତିକ ଜଗତକୁ ଗୋଟେ ଏଭଳି ଅଶ୍ୱତ୍ୱ ବୃକ୍ଷ ସହିତ ତୁଳନା କରାଯାଇଛି ଯାହାର ମୂଳ ସବୁ ଊର୍ଦ୍ଧ୍ୱକୁ ଏବଂ ଶାଖା ପ୍ରଶାଖା ସବୁ ତଳକୁ ରହିଛି। ପ୍ରଭୁପାଦ ମହାରାଜ କହନ୍ତି ଏଭଳି ବୃକ୍ଷ ଆମେ କେଉଁଠି ଦେଖିବା ନା ଜଳାଶ୍ରୟ ନିକଟରେ, ପୁଷ୍କରିଣୀ ବା ନଦୀର ବନ୍ଧରେ ଦେଖିବା, ଯେଉଁ ଗଛ ରହିଛି ତା'ର ଓରଟା ପ୍ରତିଫଳନ ପଡ଼ୁଛି ଜଳରେ, ପ୍ରତିଫଳନ ଯେଉଁ ପଡ଼ୁଛି ଓରଟା ପ୍ରତିଫଳନ ପଡ଼ୁଛି, ବିକୃତ ପ୍ରତିଫଳନ। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତ ହେଉଛି ପ୍ରକୃତ, ଯେଉଁ ଚିତ୍ ଜଗତ ରହିଛି ଆମର, ଯେଉଁ ପ୍ରକୃତ ଜଗତ ରହିଛି, ଶାଶ୍ୱତ ଜଗତ ରହିଛି, ତାହାର ବିପରୀତ ପ୍ରତିଫଳନ ହେଉଛି ଭୌତିକ ଜଗତ। ତେଣୁ ଏଠି ଆମେ ଦୁଃଖକୁ ସୁଖ ବୋଲି ଭାବୁଛେ, ସୁଖକୁ ଦୁଃଖ ବୋଲି ଭାବୁଛେ। ପ୍ରକୃତରେ ଏଠି ଦୁଃଖ ହିଁ ଦୁଃଖ, ଦୁଃଖାଳୟମ ଅଶାଶ୍ୱତମ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ଜ୍ଞାନ ଦେଇଛନ୍ତି, 5ଟି ଶ୍ଳୋକରେ ଭଗବାନ ଜ୍ଞାନ ପ୍ରଦାନ କରିଦେଇଛନ୍ତି ଏବଂ ସେହି ଶ୍ଳୋକରେ ସେ କହିଛନ୍ତି କ'ଣ ନା ଦୁଃଖାଳୟମ ଅଶାଶ୍ୱତମ, ଏଇଟା ସେଠି ନାହିଁ। 13 ଅଧ୍ୟାୟରେ ଭଗବାନ କହିଛନ୍ତି ଜନ୍ମ ମୃତ୍ୟୁ ଜରାବ୍ୟାଧି ଦୁଃଖ ଦୁଃସାନ ଦର୍ଶନମ, ଭୌତିକ ଜଗତ ହେଉଛି ଦୁଃଖାଳୟମ, ଏଠି ବହୁତ ପ୍ରକାର ଦୁଃଖ ରହିଛି, ତା ଦେହରେ ମୁଖ୍ୟ ଦୁଃଖ ରହୁଛି ଏଇ 4ଟି, ଜନ୍ମ ମୃତ୍ୟୁ ଜରା ବ୍ୟାଧି। ତେଣୁ ଯେଉଁମାନେ ପ୍ରକୃତରେ ଜାଣନ୍ତି ଭୌତିକ ଜଗତ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧିର ପୁରା ଦୁଃଖ ରହିଛି ଏଠି, ସେମାନେ ପ୍ରକୃତରେ ଜ୍ଞାନୀ। ତେଣୁ ଜ୍ଞାନ 5ଟି ଶ୍ଳୋକରେ ଯେଉଁ ଭଗବାନ ଜ୍ଞାନ ଦେଲେ ତା ଦେହରେ ଇଏ ଗୋଟିଏ ଜ୍ଞାନ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ, ଯେଉଁମାନେ ଜ୍ଞାନୀ ବ୍ୟକ୍ତି ସେମାନେ ଜାଣିବେ ଅନୁଦର୍ଶନ, ସବୁବେଳେ ଏଇଟା ଚିନ୍ତା କରିବେ ଏ ଭୌତିକ ଜଗତରେ ସୁଖ ନାହିଁ, ଦୁଃଖ ହିଁ ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଜନ୍ମ ଯେତେବେଳେ ମାତୃ ଗର୍ଭରେ ଜଣେ ଜନ୍ମ ନେଉଛି ସେତେବେଳେ ସେ ମୃତ୍ୟୁବରଣ କରିଯିବ, ଏତେ କଷ୍ଟ ରହିଛି ସେଠି, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ସେ ବଞ୍ଚିଯାଉଛି, ତା'ର ଚେତନା ଆସୁନି 6 ମାସ ପର୍ଯ୍ୟନ୍ତ 7 ମାସ ପର୍ଯ୍ୟନ୍ତ ତା'ର ଚେତନା ଆସେ ନାହିଁ, ନହେଲେ ସେ ଛଟପଟ ହୁଅନ୍ତା ଖାଲି। ତେଣୁ ତୃତୀୟ ସ୍କନ୍ଧ 25 ଅଧ୍ୟାୟ 29 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, କପିଳଦେବ ତାଙ୍କ ମା' ଦେବୌତୀଙ୍କୁ କହୁଛନ୍ତି କଥା। ତେଣୁ 7 ମାସରେ ଯେତେବେଳେ ଜୀବନ ଚେତନା ଆସେ ସେତେବେଳେ ସେ ଯନ୍ତ୍ରଣା ଅନୁଭବ କରେ। ତେଣୁ ଯେଉଁମାନେ ଭାଗ୍ୟବାନ ଜୀବ ତାଙ୍କ ପୂର୍ବ ଜନ୍ମର ସ୍ମୃତି ସବୁ ମନେ ପଡ଼େ, ତେଣୁ ସେମାନେ ଭଗବାନ ପ୍ରାର୍ଥନା କରନ୍ତି ପ୍ରଭୁ ଏଇଥିରେକୁ ମୋତେ ଦୁଃଖାଳୟ ଉଦ୍ଧାର କରନ୍ତୁ, ମୁଁ ଆପଣଙ୍କୁ ଭଜନ କରିବି, ଏଭଳି ଭାବରେ ପ୍ରାର୍ଥନା କରି ସେ ଆସେ। କିନ୍ତୁ ଯେତେବେଳେ ସେ ଜନ୍ମଗ୍ରହଣ କରେ ପୁଣି ସେସବୁ ଭୁଲିଯାଏ, ମାୟା ଦ୍ୱାରା ସେସବୁ ଭୁଲିଯାଏ ସିଏ। ତେଣୁ ଏଇ ଯେଉଁ ରହିଛି ଜନ୍ମ ମୃତ୍ୟୁ, ମୃତ୍ୟୁ ପାଇଁ ସମସ୍ତେ ଚାହୁଁଛନ୍ତି କେମିତି ମୃତ୍ୟୁକୁ ମୃତ୍ୟୁରୁ ଉଦ୍ଧାର ପାଇବେ, କେହି ମୃତ୍ୟୁ ଚାହୁଁନାହାନ୍ତି ଏବଂ ବାର୍ଦ୍ଧକ୍ୟ ଅବସ୍ଥା କେହି ଚାହୁଁନାହାନ୍ତି ଏବଂ ରୋଗ ମଧ୍ୟ କେହି ଚାହୁଁନାହାନ୍ତି, କିନ୍ତୁ ଏ ଭୌତିକ ଜଗତ ହେଉଛି ଏହିଭଳି ଭାବରେ ଜଗତ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନ, ଏଟାକୁ ଅନୁଦର୍ଶନ ସବୁବେଳେ ଏଇଟାକୁ ଚିନ୍ତା କରିବା, ଯେଉଁମାନେ ଜ୍ଞାନୀ ସେମାନେ ଏହିଭଳି ଭାବରେ ଚିନ୍ତା କରିବେ। ତେଣୁ ଅଷ୍ଟମ ଅଧ୍ୟାୟରେ ଭଗବାନ ଏହି ଶ୍ଳୋକଟି କହିଛନ୍ତି ଯେ ଇଏ ହେଉଛି ଯେଉଁମାନେ ଏଇ ଜ୍ଞାନ ପ୍ରାପ୍ତ ହୋଇ ଭଗବାନଙ୍କ ଏଇ ଯେଉଁ ଦୁଃଖରୁ ମୁକ୍ତ ହେବା ପାଇଁ ଚାହାନ୍ତି ସେମାନେ ଭଗବାନଙ୍କ ଶରଣରେ ଗଲେ ସେମାନେ ଆଉ ଏ ଦୁଃଖାଳୟକୁ ଆସିବେ ନାହିଁ। ଅଶାଶ୍ୱତମ ଏ ଦୁଃଖାଳୟମ ଅଶାଶ୍ୱତମ, ସେମାନେ ମହାତ୍ମାରେ ପରିଣତ ହୋଇଯିବେ। ମାମୋପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଅଶାଶ୍ୱତମ ନା ପୁଣି ମହାତ୍ମାନ ସଂସିଦ୍ଧିଂ ପରମାଙ୍ଗତା। ଅଷ୍ଟମ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଯେଉଁମାନେ ମହାତ୍ମା ସେମାନେ ଏଇ ଜନ୍ମ ମୃତ୍ୟୁ ଯେଉଁ ରହିଛି ଦୁଃଖାଳୟମ ଅଶାଶ୍ୱତମ ଏଥିରୁ ମୁକ୍ତ ହେବା ପାଇଁ ସେମାନେ ଚେଷ୍ଟା ଭଗବାନଙ୍କ ଶରଣରେ ଯାଆନ୍ତି, ତେଣୁ ସେମାନେ ଭଗବାନ ପ୍ରାପ୍ତ ଯେଉଁମାନେ ହୁଅନ୍ତି ସେମାନେ ଆଉ ଏଇ ଭୌତିକ ଜଗତକୁ ଫେରିବେ ନାହିଁ, ଦୁଃଖାଳୟମ ଅଶାଶ୍ୱତମ ଏଇ ଜଗତକୁ ଆସିବେ ନାହିଁ ସେମାନେ, ତେଣୁ ସେମାନେ ମହାତ୍ମାରେ ପରିଣତ ହୋଇଯିବେ। ତେଣୁ ଏଇ ଭୌତିକ ଜଗତ ପ୍ରକୃତରେ ଦୁଃଖାଳୟ, କିନ୍ତୁ ଯେହେତୁ ଆମେ ମାୟା ଜଗତରେ ରହିଛେ ଆମେ ଦୁଃଖଟା ସୁଖ ବୋଲି ଭାବୁଛେ, ଦୁଃଖକୁ ସୁଖ ବୋଲି ଭାବୁଛେ, ଅସତ୍ୟକୁ ସତ୍ୟ ବୋଲି ଭାବୁଛେ। ତେଣୁ ଏଇ ଯେଉଁ ରହିଛି ବର୍ଣ୍ଣନା କରାଯାଇଛି ଯେମିତି ଆଗକାଳେ ରାଜା ଜଣେ ପାପୀ ବ୍ୟକ୍ତିକୁ ଯେତେବେଳେ ଦଣ୍ଡ ପ୍ରଦାନ କରନ୍ତି ସେ ନଦୀରେ ଗୁଡ଼େଇକି ତାକୁ ଦଣ୍ଡ ପ୍ରଦାନ କରାଯାଉଥିଲା, ନଦୀରେ ଗୁଡ଼େଇଲେ ନିଶ୍ୱାସ ନେଇପାରିବ ନାହିଁ ସେତେବେଳେ ସେ ଛଟପଟ ହେବ, କିନ୍ତୁ ବେଶୀ ସମୟ ତାକୁ ପାଣି ଭିତରେ ରଖିଲେ ସେ ତ ମୃତ୍ୟୁବରଣ କରିବ, କିଛି ସମୟ ପରେ ତାକୁ ଟେକି ଦିଆଯାଏ, ତେଣୁ ସେ ନିଶ୍ୱାସ ନିଏ ସେତେବେଳେ ସେ ଭାବେ ଇଏ ହେଉଛି ଆନନ୍ଦ, ଏ ଭୌତିକ ଜଗତର ସୁଖ ହେଉଛି ଏହିଭଳି ଭାବରେ, କିଛି ସମୟରେ ଦୁଃଖର ବିରତିକୁ ସୁଖ ବୋଲି ଆମେ ଭାବୁଛେ, ଏ ଆତ୍ୟନ୍ତିକ ସୁଖ ନୁହଁ। ତେଣୁ ଏ ଭୌତିକ ଜଗତରେ ଦୁଃଖ ପାଇଁ ଚେଷ୍ଟା ନକଲେ ମଧ୍ୟ ଯେଭଳି ଭାବରେ ଦୁଃଖ ଆସି ପହଞ୍ଚୁଛି ସେଭଳି ଭାବରେ ସୁଖ ପାଇଁ ଚେଷ୍ଟା ନକଲେ ମଧ୍ୟ ସୁଖ ଆସି ପହଞ୍ଚିବ। ନିର୍ଦ୍ଧାରିତ ହୋଇକି ରହିଛି ଆମେ କେତେ ସୁଖ ପାଇବା କେତେ ଦୁଃଖ ପାଇବା ଏସବୁ ନିର୍ଦ୍ଧାରିତ ହୋଇ ରହିଛି, କିନ୍ତୁ ଆମର କର୍ତ୍ତବ୍ୟ ହେଉଛି ପ୍ରକୃତରେ ଆମେ ଦୁଃଖ ଆସୁ ବା ସୁଖ ଆସୁ ଦୁଃଖେଷୁ ଅନୁଦ୍ବିଗ୍ନ ମନା ସୁଖେଷୁ ବିଗତ ଭୂ ଭିତରାଗ ଭୟ କ୍ରୋଧ ସ୍ଥିତଧୀ ମୁଣ୍ଡିରୁଚ୍ୟତେ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ତାଙ୍କର ଲକ୍ଷଣ ବିଷୟରେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନ ପଚାରିଥିଲେ, ସେ ପ୍ରଶ୍ନର ଉତ୍ତରରେ 55-72 ଦ୍ୱିତୀୟ ଅଧ୍ୟାୟ 55-72 18 ଶ୍ଳୋକରେ ଭଗବାନ ତାର ଉତ୍ତର ଦେଇଛନ୍ତି। ସେଥିରେ ସେ କହୁଛନ୍ତି ଯେଉଁମାନେ ଦୁଃଖ ଆସିଲେ ଉଦ୍ବିଗ୍ନ ହୁଅନ୍ତି ନାହିଁ, ସୁଖ ଆସିଲେ ବହୁତ ବିତସ୍ପୃ ହୋଇଯାଆନ୍ତି ନାହିଁ, ସେମାନଙ୍କ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ହେଉଛନ୍ତି ସ୍ଥିତଧି, ସେମାନେ ହେଉଛନ୍ତି ସ୍ଥିତପ୍ରଜ୍ଞ ବ୍ୟକ୍ତି, ସେମାନେ ପ୍ରକୃତ ବୁଦ୍ଧି ପ୍ରାପ୍ତ ହୋଇଛନ୍ତି। ତେଣୁ ଇଏ ଯେତେବେଳେ ଦୁଃଖ ଆସୁଛି ଆମେ ଏଇଟା ଭାବିବା, ଜଣେ ଆମର 10 ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି, ଜଣେ ଯେତେବେଳେ ଦୁଃଖ ପ୍ରାପ୍ତ ହେଉଛି ସେତେବେଳେ ସେ ଜଣେ ଭଗବାନ ଭକ୍ତ ସେ ଏହିଭଳି ଭାବରେ ଚିନ୍ତା କରିବେ, ହେଉଛି ଭଗବାନଙ୍କ କୃପା ତତେ ଅନୁକମ୍ପା, ଭଗବାନଙ୍କର କୃପାରେ ଆମେ ଯେତିକି ଦୁଃଖ ପାଇବା କଥା ସେଇଟା ଲାଘବ ହୋଇ ଆମେ ଅଳ୍ପ ଦୁଃଖ ପ୍ରାପ୍ତ ହେଲେ, ଯେହେତୁ ଆମେ ଭଗବାନଙ୍କ ଶରଣରେ ଯାଇଛେ। ତେଣୁ 10 ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି, ତତେ ଅନୁକମ୍ପାମ ସୁସମୀକ୍ଷମାଣ, ଯଦି ଆମେ ଠିକ୍ ଭାବରେ ସମୀକ୍ଷା କରିବା ଠିକ୍ ଭାବରେ ଚିନ୍ତା କରିବା ତାହେଲେ ଆମେ ଜାଣିବା ଯେ ଭଗବାନଙ୍କ କୃପା ଆମେ ଯେଉଁ ଆଜି ଦୁଃଖ ପ୍ରାପ୍ତ ହୋଇଛେ ଏ ହେଉଛି ଭଗବାନଙ୍କ କୃପା। ଭୁଞ୍ଜାନ ଏବାତ୍ମ କୃତମ ବିପାକମ, ଆମେ ଯେଉଁ ପ୍ରକାର ସବୁ ପାପ କାର୍ଯ୍ୟ କରିଛେ ପାପ କାର୍ଯ୍ୟ ଯେଉଁ ପରିଣାମ ରହିଛି ସେ ଫଳ ଯେଉଁ ରହିଛି ଭୟାବହ ପରିଣାମ ରହିଛି, କିନ୍ତୁ ଯେହେତୁ ଆମେ ଭଗବାନଙ୍କ ଶରଣରେ ଯାଇଛେ ସେଥିପାଇଁ ସେ ଲାଘବ ହୋଇଯାଇଛି। ଆମର ଯେତେବେଳେ ଆଙ୍ଗୁଠିଟି କଟିବା କଟିଗଲା ମାନେ ହାତଟି କଟିବା କଥା ଆଙ୍ଗୁଠିଟି କଟିଯାଇଛି, ଏହିଭଳି ଭାବରେ ଆମେ ଚିନ୍ତା କରିବା ସତ୍ୟ ଅନୁକମ୍ପାମ ସୁସିମ୍ୟକ ମାଣ ଭୁଞ୍ଜାନ ଏବାତ୍ମ କୃତମ ବିପାକମ ହୃଦ୍ଭାଗ ବପୂର୍ଭୀର ବିଧନ ଧନ ନମସ୍ତେ। କାୟ ମନ ବାକ୍ୟରେ ଯଦି ଏହିଭଳି ଭାବରେ ଆମେ ଜୀବନଯାପନ କରିବା भगवान को शरण जीवा, भगवान प्रणाम करवा जीवे, तो जो जो मैंने जीवन धारण करे से मैंने मुक्ति प्राप्त होगापी हकदार हो जाए। मुक्ति पदे सदाय भाग से मैंने मुक्ति प्राप्त होगापी दाय भाग बा हकदार हो जाए। से मुक्ति बहुत बंधन रू मुक्त हो जाए। से मैंने यदि भगवान उपस्थित को सब उपलब्धि करेंगे सब समय सुखरे भगवान को जो सुख आसमें भगवान को भूल जावा ना। सुख आसे आम जाना ये भगवान रूप में सुखटी प्राप्त होचे। दुख आसे जो सुख प्राप्त हवा आम भाव ये भगवान कृपा। दुख जो प्राप्त हवा आम भाव ये आमर पापकर्म फल लाभ होकर भगवान कृपा कर जीवन जापन करवा। साधारणतः लोक मैंने ठीक विपरीत भाव जीवन जापन करती जो सुख आसव से भावे मुझे कार्य कर सुख प्राप्त हो। दुख जो आसव से भगवान निर्दय मत दुख दौरान यह भाव लोक मैंने जीवन धारण करती। किंतु जो मैंने भगवान भक्त तांकर चिंताधारा ठीक ओलटा प्रकृत चिंताधारा तांकर रही। जो भक्त नुंतु चिंताधारा सब विपरीत चिंताधारा। सुख जो प्राप्त होने भावते आम कर्म करें फल प्राप्त हेले से भावती ना ये सुख प्राप्त होचे भगवान आमको दे सुख से भावती ना। से भावती मु मोर कर्मफल ये प्राप्त होम करी ये मोर योग्यता रही सुख प्राप्त हेली। एवं दुख आसने से भगवान निर्दय हो जाए मत करुणा करना दुख दौरान किंतु ब्रह्मा तक स्तुति कौन जो भक्त से मैंने ठीक मानने विपरीत भाव कार्य करती प्रकृत से स्थित हूँ ठीक प्रकृत स्थित हवा कथा। किंतु जो मैंने भक्त नुंति से विपरीत भाव कार्य करें जहाँ कथा कहली जो कथा तेणु जो मैंने भक्त से सुख आसवे से भावे प्रकृत सुखर मुँह अधिकारी नुह भगवान कृपा कर सुख को आम प्रदान करते दुख प्राप्त हे से भावे आमर जो पाप कार्य करते आड़ बहुत बड़ दुख प्राप्त हवा कथा। किंतु भगवान कृपारु से सुख दुखटी लाभ हो अल्प दुख आम प्राप्त होचे। यही भाव ये परीक्षा आम जीवन में प्रति पदरे परीक्षा रही प्रति पदम पदम जो विपदा बहुत जगत हो प्रति पदर विपद रही कारण ये हूँ परीक्षा आम परीक्षा। भगवान जो ज्ञान प्रदान कर गुरुदेव आम जो शिक्षा प्रदान करें किभली जीवन जापन करुचे तार परीक्षा निया जाऊँ सबुति स्कूल कॉलेज इत्यादि सबुति परीक्षा रही कि चाकरी क्षेत्र में परीक्षा रही सबुति परीक्षा रही जीवन हूँ परीक्षा अनेक प्रकार परीक्षा रही अंतिम परीक्षा हूँ मृत्यु। मृत्युटारे अंतिम परीक्षा आम प्राप्त हवा अंतिम फाइनाल एग्जामिनेशन हूँ मृत्यु। भगवदगीता अष्टम अध्याय भगवान कहले से कथा फाइनाल एग्जामिनेशन आम प्रस्तुत हवा कथा। अर्जुन पचारे प्रभु फाइनाल एग्जामिनेशन केमी आम पास करमी आम सिद्धि प्राप्त हो जा फाइनाल एग्जामिनेशन कथ अंत काले से कथ गेमसी नेतात्म भी अंत काल हो अंतिम परीक्षा। से परीक्षा केमी आम सफल हवा मनुष्य जन्म उद्देश्य हूँ सहीटा मेधावान सांख्य योगाभ्याम स्वधर्म परिनिष्ठया जन्मलाभ परापुंसाम अंते नारायण स्मृति ये जो भाव कार्य करतु कौ मैने सांख्य आलोचना करोग अष्टांग योग विधि आचरण कर जो मैंने वर्णाश्रम इत्यादि धर्म पालन कर तेणु आर सफलता से मिली अंत काल भगवान को स्मरण कर अंते नारायण स्मृति। तेणु भगवान मत से कथा कहले अष्टम अध्याय अर्जुन प्रश्न पचारे प्रभु केमी आम मृत्यु समय आप चिंता करव जीवन जवान जीवन सार्थक केमी हो पार अंत काल के स्मरण करेणु भगवान तार उत्तर दौरान जे आम सब अभ्यास करने को पड़ सब सब समय आम ये आम कह कथा दुख आसे आम भावना आम दुख प्रकृत अधिक हवा कथा आम कर्मफल अनुसार किंतु भगवान कृपारू लाघव हो जाए सुख आसव ଆମେ ଚିନ୍ତା କରିବା କଥା ଏ ସୁଖଟା ପ୍ରକୃତରେ ଆମେ ଯୋଗ୍ୟ ନୁହଁ ସୁଖ ପ୍ରାପ୍ତ ହେବା ପାଇଁ, ଭଗବାନ କୃପା କରି ଆମକୁ ଏଇ ସୁଖ ଦେଇଛନ୍ତି। ସୁଖାବସାନେ ତୁଦମେବ ସାରମ, ଦୁଃଖାବସାନେ ତୁଦମେବ ଜ୍ଞେୟମ, ଦେହାବସାନେ ତୁଦମେବ ଜାପ୍ୟମ, ଗୋବିନ୍ଦ ଦାମୋଦର ମାଧବେତି। କବି କର୍ଣ୍ଣପୁର ଆମର ବିଲମଙ୍ଗଳ ଠାକୁର ଏ ସଙ୍ଗୀତ ରଚନା କରିଛନ୍ତି। ଗୋବିନ୍ଦ ଦାମୋଦର ମାଧବ ଶ୍ଳୋକ କୃଷ୍ଣ କର୍ଣ୍ଣାମୃତ। ସୁଖାବସାନେ, ଆମର ସୁଖ ଶେଷ ହୋଇଯାଇଛି, ଦୁଃଖ ଆସିଯାଇଛି, ଏଇଟା ହେଉଛି ସାର। ସୁଖାବସାନେ ତୁଦମେବ ସାରମ, ଦୁଃଖାବସାନେ ଦୁଃଖ ଥିଲା, ଦୁଃଖ ଚାଲିଥିଲା, ଦୁଃଖ ପିରିୟଡ଼ ଶେଷ ହୋଇଗଲା, ସେତେବେଳେ ଆମେ ଇଦମେବ ଜ୍ଞେୟମ, ଦୁଃଖ ଯେତେବେଳେ ଶେଷ ହୋଇଯିବ ସେତେବେଳେ ଆମେ ଏଇଟା ଚିନ୍ତା କରିବା କଥା। ଏବଂ ଦେହାବସାନେ ଯେତେବେଳେ ଅନ୍ତକାଳ ସମୟ ଆସିଯିବ, ଦେହାବସାନେ ଏଇଟା ଜପ କରିବା କଥା। କ'ଣ? ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମାଧବେତି ହେଉଛି ମାନବ ଜନ୍ମର ପ୍ରକୃତରେ ସାର କହିଛନ୍ତି ବିଲମଙ୍ଗଳ ଠାକୁର। ଗୋବିନ୍ଦ କବି କୃଷ୍ଣ କର୍ଣ୍ଣାମୃତରେ ଏ ରଚନା କରିଛନ୍ତି ଏହି ସଙ୍ଗୀତ। ତେଣୁ ଇଏ ପ୍ରତି ପଦକ୍ଷେପରେ ଆମେ ଦୁଃଖ ପ୍ରାପ୍ତ ହେଉଛୁ, ଭୌତିକ ଜଗତ ହେଉଛି, ପ୍ରତି ପଦରେ ବିପଦ ଦିଆଯାଉଛି। ଆଉ ଗୋଟେ ଶ୍ଳୋକରେ ଏ କଥା କୁହାଯାଇଛି, ଏଇଟା ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଇ ବ୍ରହ୍ମା କହିଛନ୍ତି କଥା, ଯେଉଁମାନେ ଭଗବାନ ପାଦପଦ୍ମର ଆଶ୍ରୟ ନେବେ ସେମାନେ ଏ ବିପଦରୁ ମୁକ୍ତ ହୋଇଯିବେ। ଜିନିୟର ବିନ୍ଧାକ୍ଷ ପଦମ ପଦମ ଯଦ ବିପଦା ନ ତେସା, ଏସବୁଟି ଅଛନ୍ତି ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ। ସମାସିତା ଯେ ପଦପଲ୍ଲବ ପ୍ଲବମ, ମହତ୍ ପଦମ ପୁଣ୍ୟ ଯଶୋ ମୁରାରେ, ଭବାମ ବୁଧେ ତତ୍ସ ପଦମ ପରମ ପଦମ, ପଦମ ପଦମ ଯଦ ବିପଦା ନ ତେସା। ଭୌତିକ ଜଗତ ହେଉଛି ପ୍ରକୃତରେ ପ୍ରତି ପଦରେ ବିପଦ ରହିଛି, କିନ୍ତୁ ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି, ସମାସିତା ସମ୍ୟକ ଭାବରେ ପୂର୍ଣ୍ଣ ଭାବରେ ଆଶ୍ରୟ ନେଇଛନ୍ତି ଭଗବାନ ପାଦପଦ୍ମରେ। ଭଗବାନ ପାଦପଦ୍ମ ହେଉଛି ଗୋଟେ ନୌକା ସଦୃଶ, ସମାସିତା ଯେ ପଦପଲ୍ଲବ ପ୍ରବମ, ଭଗବାନ ପାଦପଦ୍ମ ଗୋଟେ ନୌକା ଭଳି। ମହତ୍ ପଦମ, ସେ ପଦରେ ଭଗବାନ ପାଦପଦ୍ମରେ ସମସ୍ତ ମହତ୍ ବ୍ୟକ୍ତିମାନେ ଆଶ୍ରୟ ନେଇଛନ୍ତି। ଯଶୋ ମୁରାରେ, ସେହି ପଦରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ସବୁ ଯଶ ପ୍ରାପ୍ତ ହେବେ। ମୁରାରୀଙ୍କର ପଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ସବୁ ଯଶ ପ୍ରାପ୍ତ ହୋଇଯିବେ। ମହତ୍ ପଦମ ପୁଣ୍ୟ ଯଶୋ ମୁରାରେ, ଭଗବାନ ବୁଦ୍ଧି ଏ ଭବସାଗରକୁ, ଭବସାଗର ଗୋଟେ ଭୌତିକ ଜଗତ ଗୋଟେ ସାଗର ସହିତ ତୁଳନା କରାଯାଇଛି, ଏବଂ ଭଗବାନ ପାଦପଦ୍ମ ଗୋଟେ ନୌକା ଭଳି। କିଭଳି ସେ ସାଗରକୁ ପାର ହେବେ? ନା ବତ୍ସ ପଦମ, ବତ୍ସ ପଦମ କହିଲେ ବର୍ଷା ଦିନେ ଯେତେବେଳେ ବାଛୁରୀ ଯାଏ ତା'ର ଛୋଟ ଛୋଟ ପାଦରେ ଯେଉଁ ଛୋଟ ଛୋଟ ଗାଢ଼ ହୁଏ, ଛୋଟ ଛୋଟ ଗର୍ତ୍ତ ହୁଏ, ସେଥିରେ ଯେଉଁ ପାଣି ଟିକେ ଜମିକି ରହିଥାଏ ବର୍ଷା ଦିନେ, ସେ ପାଣିକୁ ପାର ହେବା ପାଇଁ ଆମକୁ କଷ୍ଟ କରିବାକୁ ପଡ଼େ ନାହିଁ। ସେହିଭଳି ଭାବରେ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ଏ ଭବସାଗରକୁ ସେହିଭଳି ଭାବରେ ବହୁତ ସହଜରେ ପାର ହୋଇଯିବେ। ସେମାନେ ଜାଣିପାରିବେ ନାହିଁ ଯେ ଆମେ ଭବସାଗର ପାର ହେଉଛୁ ବୋଲି, ଭୟ କରିକିରି ଏତିକି ବିରାଟ ସାଗର ରହିଛି କେମିତି ପାର ହେବା, ଏଭଳି ଭାବରେ ଭୟ କରିବାର ଅବକାଶ ଆସିବ ନାହିଁ। ସେମାନେ ଜାଣିପାରିବେ ନାହିଁ ଭବସାଗର ପାର ହେଉଛନ୍ତି ବୋଲି, ଖେଳରେ ଖେଳରେ ପାର ହୋଇଯିବେ। ଯେଭଳି ଭାବେ ଧ୍ରୁବ ମହାରାଜ ମୃତ୍ୟୁ ଯେତେବେଳେ ଆସିଲେ, ଯମରାଜ ଆସିଲେ, ତାଙ୍କର ମସ୍ତକରେ ପାଦ ଦେଇକି ସେ ପଳାଇଗଲେ ଭଗବଧାମକୁ। ଭାଗବତ ଚତୁର୍ଥ ସ୍କନ୍ଧରେ କଥା ଆସିବ, ଯମରାଜଙ୍କର ମସ୍ତକରେ ପାଦ ଦେଇ ସେ ଚାଲିଗଲେ ଭଗବଧାମକୁ, ତାଙ୍କୁ ମୃତ୍ୟୁ ବରଣ କରିବାକୁ ପଡ଼ିଲା ନାହିଁ। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତରେ ପ୍ରତି ପଦରେ ବିପଦ ରହିଛି, କିନ୍ତୁ ଚିତ୍ ଜଗତରେ ସେସବୁ ବିପଦ ରହିନାହିଁ। ତେଣୁ ଯାହା ବି ହେଉ, ଏ ଭୌତିକ ଜଗତରେ ଜଣେ ରହିଛି ମାନେ ସେ ସୁଖ ଆସିବ ଏବଂ ଦୁଃଖ ଆସିବ, ତେଣୁ ଦୁଃଖ ପାଇଁ ଚେଷ୍ଟା ନକଲେ ମଧ୍ୟ ଯେଉଁଭଳି ଭାବରେ ସୁଖ ଦୁଃଖ ଆସି ପହଞ୍ଚୁଛି, ସେଭଳି ଭାବରେ ସୁଖ ପାଇଁ ଚେଷ୍ଟା ନକଲେ ମଧ୍ୟ ସେ ସୁଖ ଆସି ପହଞ୍ଚିବ। ତେଣୁ ପ୍ରହ୍ଲାଦ ମହାରାଜ ଏଇଭଳି ଭାବରେ ତାଙ୍କର ସାଙ୍ଗ ବାଳକମାନଙ୍କୁ ଏ ଶିକ୍ଷା ପ୍ରଦାନ କରିବେ। ଆଉ ବହୁତ ଶ୍ଳୋକ ରହିଛନ୍ତି,
ପ୍ରଭୁପାଦ ମହାରାଜ ଭାଗବତରେ କହୁଛନ୍ତି, ଜଡ଼ ଜଗତରେ ଯେକୌଣସି ପ୍ରକାର ଜୀବନରେ ତଥାକଥିତ ସୁଖ ଏବଂ ଦୁଃଖ ଭୋଗ ହୁଏ, କେହି ଦୁଃଖ ଚାହେଁ ନାହିଁ ତଥାପି ତାହା ଆସେ। ସେହିପରି ଆମେ ଯଦି ଜଡ଼ ସୁଖ ଭୋଗ ପ୍ରଚେଷ୍ଟା ନ କରୁ ତାହେଲେ ତାହା ଆପେ ଆପେ ଆସିବ। ଏହି ସୁଖ ଓ ଦୁଃଖ କୌଣସି ପ୍ରକାର ପ୍ରଚେଷ୍ଟା ବିନା ଯେକୌଣସି ଜୀବନରେ ଲାଭ ହୁଏ। ସେଥିପାଇଁ ଦୁଃଖ ବିରୁଦ୍ଧରେ ଲଢ଼େଇ କରି ଏବଂ ସୁଖ ଲାଭ ପାଇଁ କଠୋର ପରିଶ୍ରମ କରି ସମୟ ନଷ୍ଟ କରିବାର କୌଣସି ପ୍ରୟୋଜନ ନାହିଁ। ମନୁଷ୍ୟ ଜୀବନରେ ଆମର ଏକମାତ୍ର କର୍ତ୍ତବ୍ୟ ଭଗବାନଙ୍କ ସହିତ ଆମର ସମ୍ପର୍କର ପୁନଃ ପ୍ରତିଷ୍ଠା କରିବା ଏବଂ ତା ଫଳରେ ଭଗବତ ଧାମକୁ ଫେରିଯିବାର ଯୋଗ୍ୟତା ଅର୍ଜନ କରିବା। ଯେକୌଣସି ଶରୀର ଯିଏ ଲାଭ କରୁନା କାହିଁକି, ଜଡ଼ ଶରୀର ଗ୍ରହଣ କରିବା ମାତ୍ରେ ସୁଖ ଓ ଦୁଃଖ ଆସେ। କୌଣସି ଅବସ୍ଥାରେ ଆମେ ଏହି ସୁଖ ଓ ଦୁଃଖ ଏଡ଼ାଇ ପାରିବା ନାହିଁ। ତେଣୁ ମନୁଷ୍ୟ ଜୀବନର ସର୍ବଶ୍ରେଷ୍ଠ ଉପଯୁକ୍ତ ହେଉଛି ଭଗବାନ ଶ୍ରୀବିଷ୍ଣୁଙ୍କ ସହିତ ଥିବା ଆମର ସମ୍ପର୍କର ପୁନଃପ୍ରତିଷ୍ଠା କରିବା। ତେଣୁ ଆମେ ଏହି ଦୁଃଖ ଏବଂ ସୁଖ ଏ ଯେଉଁ ଆସୁଛି, ଏ ଦୁଃଖରେ ଆମେ ଭଗବାନଙ୍କୁ ସ୍ମରଣ କରିବା। ମୁଁ ଯେଉଁ କହିଲେ ଦୁଃଖାବସାନି ତୁଦମେବ ଜ୍ଞେୟମ୍, ସୁଖାବସାନି ତୁଦମେବ ସାରମ୍, ଦେହାବସାନି ତୁଦମେବ ଆଜାପ୍ୟମ୍, ଗୋବିନ୍ଦ ଭଗବାନଙ୍କ ସହିତ ଯୁକ୍ତ ହେବା। ଯେକୌଣସି ପରିସ୍ଥିତିରେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେବା। ତେଣୁ ଭଗବାନଙ୍କର ଯେଉଁ ଭକ୍ତି ଏଇଟାକୁ କୁହାଯାଏ, ଏ ଭକ୍ତିଟା ଅହେତୁକି ଆର ପ୍ରତୀୟତା, ଆର କୌଣସି ହେତୁ ନାହିଁ ଭକ୍ତି କରିବା ପାଇଁ ଇଏ ଆବଶ୍ୟକତା ରହିଛି, ତା ନୁହଁ ଯେ ଯେକୌଣସି ଅବସ୍ଥାରେ ଏ ଭକ୍ତି କରିପାରିବ ଏବଂ କୌଣସି ଅବସ୍ଥାରେ ତାକୁ ବାଧା ଦିଆଯାଇପାରିବ ନାହିଁ, ଅପ୍ରତିହତା। ଏ ଭାଗବତ ଧର୍ମ ହେଉଛି ଏଇଟା ଭକ୍ତି। ଭାଗବତ ଧର୍ମରେ ଏଇ କଥା କୁହାଯାଇଛି, ଭକ୍ତି ହିଁ କୁହାଯାଏ ଶ୍ରେୟ। ଭାଗବତ ଧର୍ମରେ ଏଇ ଭକ୍ତି ଭକ୍ତି ହିଁ ଆମର ଆଚରଣ କରିବା, ଭକ୍ତି ହିଁ ଏକମାତ୍ର ଉପାୟ ଭଗବାନ ପ୍ରାପ୍ତ ହେବା ପାଇଁ। ଭଗବାନ ଭାଗବତ ଧର୍ମ କହିଲେ ଏ ଭକ୍ତିକୁ ବୁଝାଏ। ଏହି ଭକ୍ତି ମାଧ୍ୟମରେ ହିଁ ଆମେ ଭଗବାନଙ୍କୁ ବୁଝିପାରିବା। ଭକ୍ତା ମାମ ଅଭିଜାନାନ୍ତି, ଅନ୍ୟ କୌଣସି ଉପାୟରେ ଆମେ ଭଗବାନଙ୍କୁ ବୁଝିପାରିବା ନାହିଁ। ତେଣୁ ଭାଗବତ ଧର୍ମ ହେଉଛି ଭକ୍ତି, ହେଉଛି ଅଭିଧେୟ ସମ୍ବନ୍ଧ, ଅଭିଧେୟ ପ୍ରୟୋଜନ ଆମେ ଗତକାଲି କହିଥିଲେ, ଏ ତିନୋଟି ତତ୍ତ୍ୱ ରହିଛି। ତେଣୁ ଅଭିଧେୟ ତତ୍ତ୍ୱ ହେଉଛି ଭକ୍ତି ତତ୍ତ୍ୱ। ଏ ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା। ତେଣୁ ଇଏ ସୁଖ ଆସୁ ବା ଦୁଃଖ ଆସୁ, ସବୁ ସମୟରେ କୁହାଯାଇଛି ଯେଉଁ ରହିଛି ଆମର ସମ୍ପଦ ଏବଂ ବିପଦ, ଦୁଇ ପ୍ରକାର କଥା ରହିଛି, ସମ୍ପଦ ଏବଂ ବିପଦ। ସମ୍ପଦରେ ସେଇଟା ସମ୍ପଦ ନୁହଁ ଯଦି ଆମେ ଭଗବାନଙ୍କୁ ଭୁଲିଯିବା, ଏବଂ ବିପଦ ସେଇଟା ବିପଦ ନୁହଁ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିବା। ସମ୍ପଦ ନୈବ ସମ୍ପଦ, ଯଦି କୃଷ୍ଣ ଆମେ ଭଗବାନଙ୍କୁ ଯଦି ଆମେ ଭୁଲିଗଲେ ସେଇଟା ସମ୍ପଦ ନୁହଁ, ଏ ବିପଦ ବିପଦ ନୁହଁ ଯଦି ଆମେ ଭଗବାନଙ୍କୁ ଭୁଲି ନଗଲେ। ଦୁଃଖରେ ମଧ୍ୟ ଆମେ ଭଗବାନ ଭୁଲିବା ନାହିଁ, ସୁଖରେ ମଧ୍ୟ ଭୁଲିବା ନାହିଁ। ଇଏ ହେଉଛି ମନୁଷ୍ୟ ଜନ୍ମର ପ୍ରକୃତ, ଏଇଭଳି ଭାବରେ ସେ ଜୀବନଯାପନ କରିବା କଥା। ତେଣୁ ଆମର ଜଣେ ଭକ୍ତ ଅଛନ୍ତି, ଶ୍ରେଷ୍ଠ ଭକ୍ତ କୁନ୍ତୀ ଦେବୀ, ନାରୀ ହେଲେ ମଧ୍ୟ ସେ ଶ୍ରେଷ୍ଠ ଭକ୍ତ। ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲେ, ପ୍ରଭୁ ଆମେ ସମସ୍ତେ ପ୍ରାର୍ଥନା କରୁଛେ ଭଗବାନଙ୍କୁ ଆମକୁ ବିପଦରୁ ମୁକ୍ତ କରନ୍ତୁ। କିନ୍ତୁ କୁନ୍ତୀ ଦେବୀ ଏଭଳି ଭକ୍ତ ଥିଲେ, ସିଏ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ ବିପଦ ସବୁବେଳେ ଦିଅନ୍ତୁ, କାହିଁକି ଯଦି ଭଗବାନ କହିବେ, କାହିଁକି ପିଉସୀ ହେବେ, କୁନ୍ତୀ କୃଷ୍ଣଙ୍କର ପିଉସୀ ହେବେ, ଯଦି କହିବେ ପିଉସୀ ତୁମେ କାହିଁକି ବିପଦ ଚାହୁଁଛ, କୁନ୍ତୀ ଦେବୀ କହୁଛନ୍ତି ପ୍ରଭୁ ବିପଦ ହେଲେ ଆମେ ଆପଣଙ୍କୁ ସ୍ମରଣ କରିବୁ, ଏବଂ ଆପଣଙ୍କୁ ସ୍ମରଣ କଲେ ଆମେ ଆପଣଙ୍କୁ ଦର୍ଶନ ପ୍ରାପ୍ତ ହେବୁ, ଆପଣଙ୍କୁ ଦର୍ଶନ ପ୍ରାପ୍ତ ହେଲେ ଆଉ ପୁନର୍ଭବ ଦର୍ଶନ, ଆମକୁ ଆଉ ଭବ ଦର୍ଶନ କରିବାକୁ ପଡ଼ିବ ନାହିଁ। ଏ କୁନ୍ତୀ ଦେବୀ ଭକ୍ତି ଭକ୍ତମାନଙ୍କ ଭିତରେ ଇଏ ଗୋଟେ କ'ଣ ଆଦର୍ଶ ସ୍ଥାପନ କରିଛନ୍ତି, ସିଏ ମାଗୁଛନ୍ତି ବିପଦ ଦିଅନ୍ତୁ। ତେଣୁ ଏହିଭଳି ଭାବରେ ବହୁତ ଭକ୍ତ ରହିଛନ୍ତି, ବହୁତ ଭକ୍ତଙ୍କର ଭାବ ରହିଛି, ଆମେ ଏହିଭଳି ଭାବରେ ଜୀବନଯାପନ କରିବା। ପ୍ରହ୍ଲାଦ ମହାରାଜ ମଧ୍ୟ ଜଣେ ଶ୍ରେଷ୍ଠ ଭକ୍ତ, ତେଣୁ ସିଏ ହେଉଛନ୍ତି ମହାଜନ, ମହାଜନ ଦ୍ୱାଦଶ ମହାଜନ ରହିଛନ୍ତି, ବାର ଜଣ ମହାଜନ, ତାଙ୍କ ଭିତରୁ ପ୍ରହ୍ଲାଦ ଜଣେ ମହାଜନ। ତେଣୁ ସେ ଯେଉଁ କଥା କହିଛନ୍ତି, ଆମେ ଯଦି ସେଇ କଥାକୁ ଗ୍ରହଣ କରିବା, ଜୀବନରେ ଆଚରଣ କରିବା, ତାହେଲେ ଆମେ ମଧ୍ୟ ଜଣେ ମହାଜନରେ ପରିଣତ ହୋଇଯିବା। ମହାଜନ ଯେନ ଗଥ ସ ପନ୍ଥା, ଇଏ ହେଉଛି ଧର୍ମ, ପ୍ରକୃତ ପନ୍ଥା ହେଉଛି ସେଇଟା, ମହାଜନମାନଙ୍କର କଥାକୁ ଗ୍ରହଣ କରିବା, ସେହି ଅନୁସାରେ ଜୀବନଯାପନ କରିବା, ତାହେଲେ ଆମ ଜୀବନ ସାର୍ଥକ ହୋଇଯିବ। ଆମେ ମହାଜନମାନଙ୍କର ପଦାଙ୍କ ଅନୁସରଣ କଲେ ଆମେ ମଧ୍ୟ ଜଣେ ମହାଜନ ହୋଇଯିବା। ମହାଜନ କହିଲେ ଏ ତ୍ରିଗୁଣ ଭିତରେ ଆମେ ରହିବା ନାହିଁ, ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ପଳାଇବା, ତ୍ରିଗୁଣରୁ ମୁକ୍ତ ହୋଇଯିବା, ଭଗବାନଙ୍କ ଦୈବୀ ଗୁଣରେ ଆମେ ଆଶ୍ରୟ ଗ୍ରହଣ କରିବା, ହେଉଛି ମହାଜନ କହିଲେ ଏମାନେ ମହାତ୍ମା ଯେଉଁ କୁହାଯାଉଛି, ମହାତ୍ମା ଗାନ୍ଧୀ ବୋଲି କୁହାଯାଉଛି, କିନ୍ତୁ ପ୍ରକୃତ ମହାତ୍ମା ଅର୍ଥ ସେଇଟା ନୁହଁ। ମହାତ୍ମା କହିଲେ କେଉଁମାନେ ନା ମହାତ୍ମା ତୁ ମାଙ୍କ ଅର୍ଥ ଦୈବୀ ପ୍ରକୃତି ମା ଆଶ୍ରିତା, ଦୈବୀ ପ୍ରକୃତି। ଭୌତିକ ଜଗତ ହେଉଛି ତିନୋଟି ପ୍ରକୃତି ରହିଛି, ସତ୍ୱ ରଜ ତମ, ଇଏ ହେଉଛି କ'ଣ ପ୍ରକୃତି, ତ୍ରିଗୁଣମୟୀ ପ୍ରକୃତି, ତ୍ରିଗୁଣ ପ୍ରକୃତି। କିନ୍ତୁ ମହାତ୍ମା ଯେଉଁମାନେ ଏ ପ୍ରକୃତିକୁ ଉର୍ଦ୍ଧ୍ୱକୁ ପଳାନ୍ତି, ସେମାନେ ସେମାନେ ଭଗବାନଙ୍କର ଯେଉଁ ଉଚ୍ଚତର ଶକ୍ତି ରହିଛି ସେଇ ଉଚ୍ଚତର ଶକ୍ତିର ଅଧୀନରେ ସେମାନେ ରହନ୍ତି, ତେଣୁ ତାଙ୍କୁ ମହାତ୍ମା ବୋଲି କୁହାଯାଏ। ତେଣୁ ଆମର ଜୀବନର ଉଦ୍ଦେଶ୍ୟ ହେଉଛି ବଦ୍ଧ ଅବସ୍ଥାରୁ ଆମେ ମୁକ୍ତ ଅବସ୍ଥାକୁ ଯିବା, ଆମେ ମହାତ୍ମାରେ ପରିଣତ ହେବା। କେମିତି ହେବା ନା, ଏଇ ମହାଜନମାନଙ୍କ ପଦାଙ୍କ ଯଦି ଅନୁକରଣ କରିବା, ଅନୁସରଣ କରିବା, ଅନୁକରଣ କରିପାରିବା ନାହିଁ, ଅନୁସରଣ ଏବଂ ଅନୁକରଣ ଦୁଇଟି ଶବ୍ଦ ରହିଛି, ଆମେ ଅନୁକରଣ କରିପାରିବା ନାହିଁ, କିନ୍ତୁ ତାଙ୍କର କଥାକୁ ଆମେ ଯଦି ଶ୍ରବଣ କରିବା, ତାଙ୍କ କଥା ଅନୁସାରେ ଚାଲିବା, ସେଇଟା ହେଉଛି ଅନୁସରଣ। ତେଣୁ ଅନୁସରଣ କଲେ ଆମେ ସେହି ସ୍ଥିତି ପ୍ରାପ୍ତ ହେବା। ତେଣୁ ଆମର ସମୟ ହୋଇଯାଇଛି, ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଯଦି ସନ୍ଦେହ ରହିଲା ବା କିଛି ପ୍ରଶ୍ନ ରହିଲା, ପିଲାଙ୍କ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗର୍ଭକୁନ୍ଦ କି, ଗାଇ ଗୋର ପ୍ରମାନନ୍ଦୀ। ବହୁତ ଧନ୍ୟବାଦ। ଆସନ୍ତୁ।